भगवते वासुदेवाय। श्रीमद् भागवतम दशम स्कंद नवम अध्याय नवबंधन लीला प्रसंग क्रमे मन श्रवण करुचे। यशोदा माता के भली कृष्ण आदर स्नेह दधिमंथन करुथले एवं माखन प्रस्तुत करी कृष्ण को प्रदान करिवे, जद्वारा कृष्ण ब्रजर विभिन्न गृह को जाई माखन चोरी करिवेनी। दशदांगर धारणा थिला जे दासी माने विशेष करी मनोजोग पूर्वक बा ठीक भावरे प्रीतिपूर्ण भावरे से दधि मंथन करूनांती। कृष्ण को ए माखन भल लागुनी, किंतु कृष्ण तो माखन यशोदा माता जो माखन प्रस्तुत करुछन्दि से माखन प्रस्तुत करिबा तो संभव हो पारलानि, कारण से दधि भाण्ड को छिद्र करदेले क्रोधरे कृष्ण। एमे यशोदांगर जो पूर्वर भावना थिला जे कान्हा एते दुष्ट नुहे, जहा ब्रजवासी माने कहुछन्दि मो पुओ सेमति नुहे, दुष्ट देखिले जे कृष्ण किभळि तांकर सम्मुखरे तांकर एते बड़ भांड को नष्ट कले, दधि को नष्ट कले, एवं जो माखन रहितला से माखन को सद्य माखन को जहाँ किछि प्रस्तुत कर रखिथिले भी ताको पुणी काकु दउछन्ति बानर को। यशोदांग पई एटा असह्य थिला। पितामाता माने साधारणत मा माने से बालकर किछि दुष्टा को सहय करती, केबे को जड़े माँ केबे चाहे ना तार पिला उपर हाथ लागू बोली बाहर लोक लगेबे छाड़ दियो, से निजे भी लगेबे चाहे किंतु तक एत दुख लगे तार पिलाटा जिते नष्ट हो जाए बा दुष्टा भी करे से बाध्य गोटे जापड़ लगाए। भगवान से भाई प्रभु से भाई काली मुझे पढ़ुली से विश्वनाथ चक्रवर्ती ठाकुर टीका द्वितीय स्कंदर जीव को किए ते कष्ट दूची माया, जीवर भी मन भितर गोटे माया सृष्टि हो क्यों आसनी, तार स्थिति जगतर केत दिन से जानी, आ जगतर क्यों वस्तु केत दिन रहइबो तार भी किसी स्थिरता ना, कि तार गोटे सब जिन देखे गोटे मोह लगुच माया लगुच। आपड़ माया कौन कर भगवान का शक्ति तीन गुण द्वारा समस्त सब जीव को बांधि दे, भगवान भल पा ना चक्रवर्ती भाव को लिखुं विश्वनाथ चक्रवर्ती द्वितीय स्कंदे ब्रह्म नारद संवाद माया कहीं पचर रोज बिलज्य मान माया के भगवान आग को आसुनी। से उदाहरण गोटे दौरान विश्वनाथ से भारी तो सुंदर आचार्य बहुत सुंदर सिद्धांत सब दिखती, जमी असती स्त्री से किसी भूल कर दे स्वामी आगू के आसवे, नारी जी किसी भूल कर दे स्वामी आगू को आसिक ठिया हेन से माया जीव मान को एते कष्ट दौर भगवान को, बहुत भगवान सामना को माया आसुनी पचर रोज भगवान पसंद कर गोटे जीव एत कष्ट पाऊ गोटे मिथ्या आवेश रही जीव के दुख पाँच गोटे पशुपक्षी ठार भी अधिका दुख पाँच ना खाइबा ठीक ना शोवा ठीक गोटे केवल मो मायार छंदी छंदी किए ना माया भगवान संतुष्ट नुहति से माया पचर रो चक्रपति कहते असती स्त्री पचर रोए माया से पछक रोज से स्वामी आगे आसुना जीव माया द्वारा केपित होते दुख पाँच तार अवस्था से बुझिपारे कथा आम शुणुले जशोदा कौन सी माँ चाहे ना तार छुआटा को हाथ उठाया विवश हो मारे तार भविष्य नष्ट भगवान केवे इच्छा नहीं जीव ये दंड पाऊ माया अन्य पक्ष चक्रपति गोटे भाव लिखुं अन्य पक्ष आचार्य मैंने कौन कहते माया हूँ प्रकृत से आम मंगलाकांक्षी माया इज प्रोपस बोले कहते माया इज डुईंग ए थैंकलेस जब थैंकलेस टास्क माया गोटे बढ़िया काम कर माया समस्त माया को गाली दौंस कि माया गोटे भल जब कर माया जदि जीव को दंड न दिंता जीव के भगवान डाकता ସେ ଯେଉଁ କାମ କରୁଛି ତାକୁ କେହି ଥ୍ୟାଙ୍କସ୍ ଦେଉନାହାନ୍ତି, କିନ୍ତୁ ସେ ଠିକ୍ କରୁଛି ନା। ଜୀବ ଯେଉଁ ଅଜ୍ଞାନ ଭିତରେ ରହୁଛି ସେ ଦଣ୍ଡ ଟିକେ ନ ପାଇବ, ସେ କେବେ ଭଗବାନଙ୍କ ଆଡ଼କୁ ମୁହଁ ଫେରିବନି। ଆଉ ଦଣ୍ଡ ଦେବା ପାଇଁ ମାୟା ରହିଲେ, ତିନି ଗୁଣ ଦ୍ୱାରା ଗୋଟେ ଜୀବକୁ ଦଣ୍ଡ ଦେଉଛନ୍ତି। ଭଗବାନଙ୍କର ଇଚ୍ଛା ନାହିଁ, ଯଦି ଗୋଟେ ଜଣେ ମାଆର ଇଚ୍ଛା ନାହିଁ ତା ଛୁଆ ଦେହରେ ହାତ ଲଗାଇବା ପାଇଁ, ଭଗବାନଙ୍କର ଇଚ୍ଛା ନାହିଁ ଯେ ମା ମାୟା ଆମକୁ ଗୋଟେ ଜୀବକୁ କଷ୍ଟ ଦେଉ। ଜୀବ ଯେଉଁ ବସ୍ତୁରେ ଆସକ୍ତି ହେଲା, ଦେହର ଆସକ୍ତି ହେଲେ ଗଲା, ଖାଇବାର ଆସକ୍ତି ହେଲେ ଗଲା, ସେ କଷ୍ଟ ପାଉଛି ନା। ଏସବୁ ମନରୁ ସୃଷ୍ଟି ହେଉଛି, ମନର ଯେଉଁ ଗୁଣ ଅଛି ସୃଷ୍ଟି ହେଇଗଲା। ସତ ଗୁଣ ନ ରହିଲେ ସବୁଥିରେ ଆସକ୍ତି ବଢ଼ିବ, ବନ୍ଧନ ଆସିବ। ସତଗୁଣରେ ଜଣଙ୍କର ଜ୍ଞାନ ଆସେ, ତାର ଜ୍ଞାନ ପରିପୁଷ୍ଟ ହୁଏ, ଏ ସଂସାର କ'ଣ, ମୋର ଧର୍ମ କ'ଣ, କେମିତି ମୁଁ ସୁଖ ରହିପାରିବି, ସତଗୁଣରେ ନା। ଆଉ ରଜଗୁଣ ତମ ଗୁଣ ରହିଲେ ତ ସବୁ ହବନି, ବିକ୍ଷେପ। ଭଗବାନଙ୍କର ଇଚ୍ଛା ନାହିଁ ଜୀବ ଏତେ ଦୁଃଖ ପାଉ ବୋଲି, କିନ୍ତୁ ଉପାୟ ବି ନାହିଁ। ବାଧ୍ୟ ହେଇକି ଯଦି ମାଆଟା ମାରେ, ସେଭଳିଆ ମାୟା ଦ୍ୱାରା ମାୟା ଥାପଡ଼ ଲଗାଉଛି। ଯଶୋଦାଙ୍କର ଇଚ୍ଛା ନାହିଁ, କିନ୍ତୁ ଏଇ ଦୁଷ୍ଟାମିଟାକୁ ସହ୍ୟ କରିବା ଯଶୋଦାଙ୍କ ପାଇଁ ବହୁତ କଷ୍ଟ ଥିଲା। କାହିଁକି ସେ ସବୁବେଳେ ଭବିଷ୍ୟତ ଚିନ୍ତା କରନ୍ତି, ବର୍ତ୍ତମାନର ଚିନ୍ତା ନେଇକି ସମସ୍ତେ ବ୍ୟସ୍ତ। ଏପରିକି ଭକ୍ତ ହେଲା ପରେ ବି ଆମେ ପ୍ରେଜେଣ୍ଟ କଥାରେ ଚିନ୍ତା କରୁଛୁ ନା, କ'ଣ ଫ୍ୟୁଚର କଥା ଚିନ୍ତା କରୁଛେ? ସେଥିପାଇଁ ଭବିଷ୍ୟତ କଥା ଚିନ୍ତା କେବଳ ସାଧୁଗୁରୁମାନେ କରିପାରନ୍ତି। ପିତାଟା, ଗୋଟେ ପିତା ଆଉ ଗୋଟେ ପୁତ୍ର, ପୁତ୍ର କ'ଣ ଚିନ୍ତା କରୁଛି? ସେ କେବଳ ବର୍ତ୍ତମାନ, ମୁଁ ଖାଇବି, ଖେଳିବି, ଭଲରେ ରହିବି, ମାମୁଁକୁ ଯିବି, ଏଠିକି ଯିବି, ଫିଲ୍ମ ହଲ୍ ଯିବି, ମୋବାଇଲ୍ ଦେଖିବି, ସେ ବର୍ତ୍ତମାନ। ବାପା ସବୁବେଳେ ବ୍ୟସ୍ତ ହେଉଛି, ମା କାହା କହୁଥିପାଇଁ ଭବିଷ୍ୟତ, ଯଦି ପାଠ ନ ପଢ଼ିବା ଭବିଷ୍ୟତଟା ଅନ୍ଧାର ହୋଇଯିବ। ଭଗବାନ ସେଭଳି, ସାଧୁଗୁରୁ ସେଭଳି, ସେ ଆମର ଭବିଷ୍ୟତ ଚିନ୍ତା କରୁଛନ୍ତି। ଯଶୋଦା ମାତା ସେଭଳି ଭବିଷ୍ୟତ ଚିନ୍ତା କରୁଛନ୍ତି, ସେ ବାତ୍ସଲ୍ୟ ସ୍ନେହରେ ଅଛନ୍ତି ନା। ଆରେ ଭଗବାନଙ୍କର ଭବିଷ୍ୟତ କ'ଣ? ଭଗବାନ ସମସ୍ତଙ୍କର ଭବିଷ୍ୟତ, କିନ୍ତୁ ବାତ୍ସଲ୍ୟ ସ୍ନେହରେ ପ୍ରେମରେ ଚିନ୍ତା କରୁଛନ୍ତି ମୋ ପୁଅଟା ନଷ୍ଟ ହୋଇଯିବ। ଇଚ୍ଛା ନଥିଲା, କିନ୍ତୁ କେବଳ ଟିକେ ଭୟ ଦେଖିବା ପାଇଁ ଭୀତ ବତ୍ ବତ୍ ପ୍ରୟୋଗ ହେଇଛି। ଭଳି ଗୋଟେ ଜଷ୍ଟି ଧରିଲେ, ତମାପ ଜଷ୍ଟି ପ୍ରସବିତ ସତ୍ୱରମ, ଧୀରେ ଧୀରେ ପାଦ ଚାପି ଚାପିକି ଆସିକି ଦେଖିଲେ କାନା କ'ଣ କରୁଛି ନା। ବସିଛନ୍ତି ସ୍ୱସ୍ତିକ ଆସନ ଉପରେ, ଏ ସ୍ୱସ୍ତିକ ଆସନରେ ବସିଛନ୍ତି କାହା ଉପରେ? ଉଦୁଖଳ ଉପରେ। ମର୍କତା ମର୍କାୟ କାମମ ଦଦତ ସିଚିସ୍ଥିତମ, ଶିକାରୁ ସଦ୍ୟ ମାଖନ, ଯାହାକୁ ଯଶୋଦା ଶ୍ୟାମଳି ଧବଳିର ମାଖନକୁ ଏତେ ଆଦର ରଖିଛନ୍ତି, ଯଶୋଦାଙ୍କର ଆଦର ବସ୍ତୁକୁ ମର୍କଟକୁ ଭଗବାନ ଦେଇଦେଲେ। ମଣିଷ ଟଙ୍କାକୁ ବଡ଼ ବୋଲି ଭାବୁଛି, ମଣିଷ ତା ମୁଣ୍ଡ ଭିତରେ ଅତି ବେଶୀରେ ଗୋଟେ ଟଙ୍କା, ଆଉ ଟଙ୍କା ଉପରେ ଗୋଟେ ସବୁଠୁ ବଡ଼ ଜିନିଷ ହେଲା ସମ୍ମାନ। ବାସ୍ ଲାଷ୍ଟ, ମଣିଷର ଲାଷ୍ଟ ଯଦି କିଛି ଜଗତରୁ ପାଇବାର ଅଛି, ଦୁଇଟା ଜିନିଷ ପାଇବାର ଅଛି, ବହୁତ ବଡ଼ ଧନୀ ହେବାର ଅଛି, ଏ ଧନ ଫୁଲ ହେଇଗଲେ ତାପରେ କ'ଣ କରିବାର ଅଛି? ସମ୍ମାନ, ତାପରେ ଆଉ କିଛି ନାହିଁ। ଆଉ ଗୋଟେ ଯିବୁ ପଚରାଯିବ ନା, କ'ଣ ଭାବିଲ କ'ଣ ଦରକାର ତୁମର କହୁନା, ଟଙ୍କାଟା ହବ ନହେଲେ ଗୋଟେ ବଡ଼ ପୋଷ୍ଟ ଗୋଟେ ମିଳିବ, ତା ଆଉ ଆଉ ତା ଉପରୁ କ'ଣ ହବ? ଆଉ ତ କିଛି ପାଇବନି ତୁମର, ଆଉ ମଣିଷର ମିଟର କିଛି ନାହିଁ। ମଣିଷ କେବଳ କହିବେ ଅର୍ଥଟା, ଅର୍ଥ ପ୍ରଚୁର ହେଇଗଲା, ସମ୍ମାନ ବାସ୍, ତାପରେ ଆଉ କ'ଣ? ଆଉ କିଛି ନାହିଁ, ସେ ଆଉ କିଛି ଶିଖିନି। କିନ୍ତୁ ଆମକୁ ଶିଖାଯାଉଛି, ଆମ ଭକ୍ତି ଯୁଗରେ ଶିଖାଯାଉଛି, ଏ ତିନି ଜଗତର ଯେଉଁଟା ଦୁର୍ଲଭ, ବ୍ରହ୍ମା ଶିବ ପାଇଁ ଯେଉଁଟା ଦୁର୍ଲଭ, ବ୍ରହ୍ମାଜୀ ଶିବଜୀଙ୍କ ପାଇଁ ସୃଷ୍ଟିକର୍ତ୍ତାଙ୍କ ପାଇଁ ଯେଉଁଟା ଦୁର୍ଲଭ, ଭଗବାନଙ୍କ ଚରଣ କମଳ ପ୍ରାପ୍ତି, ଭଗବାନ ଆମ ପାଖକୁ ପଳେଇ ଆସିବେ, ଭଗବାନ ସେଇଟା ଦେଇପାରିବେ, ନିଜକୁ ଦେଇପାରିବେ ଭକ୍ତକୁ। ଧନ କ'ଣ ଗୋଟେ ବଡ଼, ସମ୍ମାନ ଗୋଟେ କ'ଣ ବଡ଼? ଆପଣ କହୁନାହାନ୍ତି ଜଗତରେ କେତେ ଜଣ ସବୁଠୁ ବଡ଼ ସମ୍ମାନ କିଏ ପାଇଛି? କିଏ ଭାବିଲେ ଜଣେ ବ୍ୟକ୍ତି ନାଁକୁ ସବୁଠୁ ସମ୍ମାନ ପାଇ, ତାକୁ କେହି ଗାଳି ଦେଇପାରିବେନି। କହିଲ ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀ ନାଁ କହିଲା ବେଳକୁ ନାଥୁରାମ ଗଡ଼ସେର ଡାଇଲଗ୍ ଛଡ଼ା ହେଉଛି। ନାଥୁରାମ ଗଡ଼ସେ କ'ଣ କହିଥିଲା? କହିଲେ ଜଣେ ବ୍ୟକ୍ତିର ନାଁ କୁହ ଯାହାର ବିଷୟରେ କେହି ଲୋକ କମେଣ୍ଟସ୍ କରିପାରିବେନି। ଅଛନ୍ତି ସଂସାରରେ କି ଅଛନ୍ତି ଭକ୍ତ? ଦ୍ରୌପଦୀ ନାଁରେ କିଏ କମେଣ୍ଟ କରିପାରିବ? ପ୍ରହ୍ଲାଦ ନାଁରେ କିଏ କମେଣ୍ଟସ୍ କରିପାରିବ? ସୁଦାମ ନାଁରେ କିଏ କହିପାରିବ? କିଛି କହିପାରିବେ ତାଙ୍କ ନାଁରେ? କାହିଁକି ନା ତାଙ୍କୁ ଭଗବାନ ବଡ଼ କରିଛନ୍ତି। ପ୍ରଭୁ ଯଦି ତୁମକୁ ବଡ଼ କଲେ, ପ୍ରଭୁ ଯଦି ତୁମକୁ ସମ୍ମାନ ଦେଲେ, ପ୍ରଭୁ ଯାହାକୁ କରିଦେଲେ, ତାଙ୍କ ପାଦପଦ୍ମର ଆଶ୍ରୟ ଦେଇଦେଲେ, ତାଙ୍କୁ ଆଉ କ'ଣ ଜଗତର କିଏ ବଡ଼? ଭକ୍ତ ସେଇଟା ପାଇବା ପାଇଁ ଚାହେଁ। ଏଇ ଜଗତର କ'ଣ ଗୋଟେ ମାନ ସମ୍ମାନ ନଜରରେ ପୋଛି ଯିବ, କାଗଜରେ ଲେଖା ହେଇ? କିଛି ନାହିଁ। ତୁମଠୁ ଆଉ କିଏ ଗୋଟେ ବଡ଼ ସମ୍ମାନ ପାଇଗଲା, ତୁମକୁ ଉଡ଼େଇ ଦେବି, ଫୋପାଡ଼ିଦେବି। ନିଜକୁ ତୋର କିଛି ଭକ୍ତ କିଛି ଚାହେ ନା। ଭଗବାନ ଯଶୋଦାଙ୍କର ପ୍ରତି ବସ୍ତୁକୁ ହବାର ଯେ ମର୍କଟ ମାନଙ୍କୁ ଦେଇଦେଉଛନ୍ତି, କାହିଁକି ମର୍କଟ ମାନେ ସେଇ ରାମଙ୍କ ଶକ୍ତିରେ ରାମଙ୍କ ସୁଖ ପାଇଁ ସମୁଦ୍ର ମନ୍ଥନ କରିଥିଲେ, ଏ ସମୁଦ୍ର ସେତୁ ବାନ୍ଧିଥିଲେ, ସେଇଟା ମନ ପଡ଼ିଯାଉଛି ରାମଙ୍କର। ରାମ କେତେ ଏ କୃଷ୍ଣଙ୍କର ମୋର ପୂର୍ବ ଅବତାର ମାନେ ସହାୟତା କରିଛନ୍ତି, କିନ୍ତୁ ମୁଁ ଦିନେ ଭୋଜନ ଦେଇନି ଏମାନଙ୍କୁ, ଏମାନେ ଗୋଟେ ଫିଷ୍ଟ ଦେଇପାରିଲିନି। ରାବଣ ଚାଲିଗଲେ, ଆମକୁ ତ ଆସିଲି ଅଯୋଧ୍ୟାକୁ, ଅଯୋଧ୍ୟା କ'ଣ ସବୁ ବାନର ଆସିପାରିଲେ, କେବଳ ମୁଖ୍ୟ ମୁଖ୍ୟ କିଏ ଆସିଥିଲେ, ହନୁମାନ ଆଉ ସୁଗ୍ରୀବ ଅଙ୍ଗଦ, ଏଇ ଦୁଇ ଚାରି ଜଣ ଆସିଥିଲେ ନା, ଆଉ କିଏ ଆସିଥିଲେ। ଏଇ ବାନର ମାନେ ସମସ୍ତେ କିନ୍ତୁ ପଥର ଟେକିଥିଲେ, କିନ୍ତୁ ଏମାନେ ତ କେବେ ମୁଁ ଭୋଜନ ଦେଇନି। କେଉଁ ଭୋଜନଟା ଦେବି ନା, ଯଶୋଦାଙ୍କର ଯୋଉଟା ପ୍ରିୟ ବସ୍ତୁ। ଭଗବାନ ଯୋଉ କରୁଣା ସିନ୍ଧୁ, ଏଇ ଟଙ୍କା ପଇସା ଦେଇ କରୁଣା ସିନ୍ଧୁ ନୁହନ୍ତି। ମଣିଷର ବୁଦ୍ଧି କ'ଣ ଯେ ଭଗବାନ ମାଗିବାକି ଏତିକି ମାଗିବ, ମୋ ଦେହଟା ଟିକେ ଭଲ ରହୁ, ମୋ ପୁଅଟା ଗୋଟେ ଚାକିରି ପାଉ ପ୍ରଭୁ, ନା କ'ଣ ଭାବିଲୁ, ଆଉ କ'ଣ ମାଗିପାରିବ କିଛି, ଆଉ ତ ବୁଦ୍ଧି ପାଇବନି। ଆଉ ମଣିଷ ମାଗିଛି କ'ଣ ସଂସାରରେ, କେବଳ ଟଙ୍କାଟା ମାଗେ ଆଉ ସାହାଯ୍ୟ ଟିକେ ମାଗିବ, ଆଉ ତ ସେ ଭଗବାନ ପାଖରେ ସେଇଟା ହେଉଛି, ସେ ମାଗିପାରିବଟି ସେମିତି। କିନ୍ତୁ ଭଗବାନ କ'ଣ ଦେଇପାରନ୍ତି, ଜଣେ ପ୍ରଶ୍ନ ପଚାରେ ଭଗବାନ କ'ଣ, ଯଦି ପଚାରେ ଭଗବାନ କ'ଣ ଦେଇପାରିବେ, ତାଙ୍କୁ ପଚାରେ ଭଗବାନ କ'ଣ ନ ଦେଇପାରିବେ, କୁହ ଭଗବାନ କ'ଣ ନ ଦେଇପାରିବେ। କେବେ ବି ବିଭୀଷଣ କେବେ ବି ସ୍ୱପ୍ନରେ ଚିନ୍ତା କରିନଥିଲା ଯେ ମୁଁ ଲଙ୍କାର ରାଜା ହେବି ବୋଲି, କାରଣ ରାବଣର ପୁଅ କିଏ ଥିଲା, ଇନ୍ଦ୍ରଜିତ, ସେ କମ ଥିଲା ନା କ'ଣ, ସେ ଜାଣିଛି ଇଏ ବାପା ଗଲା ପରେ ଇଏ ଆର ଇନ୍ଦ୍ରଜିତ ମହାନ, ତା ଇନ୍ଦ୍ରଜିତ କିଏ ମାରିଦେବ ନା କ'ଣ, ସେତିକି ଦିନ ଉପାସ, ଲକ୍ଷ୍ମଣ କେତେ ଦିନ ଉପାସ ରହିଥିଲେ, ଯେତେ ବର୍ଷ ବନବାସ ରହିଥିଲେ ସେତିକି ବର୍ଷ ଆହାର ନାହିଁ, ନିଦ୍ରା ନାହିଁ, ତାପରେ ଇନ୍ଦ୍ରଜିତକୁ ବଧ କରିବ, ଇନ୍ଦ୍ରଜିତ କିଏ ବଧ କରିପାରିବେନି। ଆରେ ସେ ସବୁ ତପ କରିକି ଭଲ ପାଇଥିଲେ ନା, ରାବଣ କ'ଣ କ'ଣ ଏଇଭଳିଆ କ'ଣ ଛୋଟ କାମ କରିକି କିଛି ପାଇଛି, ତପ କରିକି ସବୁ ପାଇଛନ୍ତି। ବିଭୀଷଣ କେବେ ସ୍ୱପ୍ନରେ ବି ଚିନ୍ତା କରିନଥିଲା ମୁଁ ସବୁଦିନ ଭାଇର ଅଧୀନରେ ରହିବି, ମୋର ରାଜା ହବା କ'ଣ ଦରକାର ଅଛି, ତାଙ୍କୁ ରାଜା ଯିଏ ଯୋଉଠି ଜିତିବେ ରାଜା କିଏ ହବ, ଯିଏ ମୁଁ ଆପଣଙ୍କ ରାଜାଟାକୁ ଜିତିନେଲି ମୁଁ ରାଜା ହେବି ନା ସେଠି ହବ, ଭଗବାନ ବିଭୀଷଣ ରାଜା କରେ। ଭଗବାନ କ'ଣ ନ ଦେଇପାରିବେ କୁହ, କାହା କ'ଣ ନ ଦେଇପାରିବେ, ହିରଣ୍ୟକଶିପକୁ ମାରିଲେ ଭଗବାନ ରାଜା ହେଲେ କି, ପ୍ରହ୍ଲାଦକୁ ରାଜା କରିଦେଲେ, ମଣିଷକୁ ମଣିଷର ବିଚାରଟା ରହିଛି ଭଗବାନ ମତେ କ'ଣ କରିପାରିବେ କ'ଣ ଦେଇପାରିବେ। ଆରେ ଆମ ଭଗବାନ ଯାହା ଦେଇପାରିବେ ଆମ ରକ୍ଷା ପାଇଁ ସମର୍ଥ ନାହିଁ, ଭଗବାନ ନିଜକୁ ଦେଇପାରିବେ। ଆମର ବୁଦ୍ଧି ବହୁତ ସଂକୀର୍ଣ୍ଣ, ରୁଟି କପଡ଼ା ମକାନ ବାସ ତିନିଟା ଜିନିଷ ଆମେ, ତା ଉପରୁ କିଛି ନାହିଁ, ତ ଅତି ବେଶୀରେ ମୋତେ ଟିକେ ସମ୍ମାନ ଦରକାର, ମୋତେ ବଡ଼ ଲୋକ ବୋଲି କୁହନ୍ତୁ, ବଡ଼ ସାଧୁ ବୋଲି କୁହନ୍ତୁ, ଆରେ କ'ଣ ଦରକାର ଅଛି, ବଡ଼ ଲୋକ ପାଖରେ ତୁମେ ଚିନ୍ତା କରିବ କ'ଣ ଦରକାର ଅଛି। ଓଡ଼ିଆରେ ଗୋଟେ ଛୋଟ ପିଲାବେଳେ ଆମେ ଶୁଣିଛୁ, ବଡ଼ ଲୋକ ହବ ନହେଲେ ବଡ଼ ଲୋକ ପାଖରେ, ଜାଣିଛ ନା ବାବୁଲେ, ବଡ଼ ହବ ନହେଲେ ବଡ଼ ଲୋକ ପାଖରେ ରହିବ, ଆଉ ବଡ଼ ତ ଆମେ ହେଇପାରିବାନି, ହେଇପାରିବେ କି, ଭଗବାନର ବଡ଼ କ'ଣ ହବା, ବଡ଼ ଲୋକ ପାଖରେ ରହିବା, ବଡ଼ ହବାର ଆରୁ ଅଡ଼ୁଆ ଅଛି, ବଡ଼ ହେଲା ଅଡ଼ୁଆ କ'ଣ, ଡେଙ୍ଗା ମୁଣ୍ଡରେ ଠେଙ୍ଗା, ଯାହା ଅଡ଼ୁଆ ଆସିବ ତୁମ ଉପରେ ପଡ଼ିବ, ଆଉ ବଡ଼ ଲୋକ ପାଖରେ ଥିଲେ ତୁମର ଅସୁ ତୁମ ଉପରେ ଆଇଲା ମାନେ ସାଙ୍ଗେ ବଡ଼ ଲୋକ ପାଖରେ ଆଶ୍ରୟ ନେଇଛୁ, ଆମେ ବଡ଼ ଲୋକ ପାଖରେ ରହିଛେ, ଭଗବାନ ପାଖରେ ରହିଛେ। ସେଥିପାଇଁ ଭକ୍ତ ଏଥିପାଇଁ ଜଗତରେ ସବୁଠୁ ଭାଗ୍ୟବାନ ହେଉଛି ଭକ୍ତ, ଭକ୍ତକୁ ଏତେ କାହିଁକି ପ୍ରଶଂସା କରାଯାଏ, ଏତେ ଶାସ୍ତ୍ରରେ ଭକ୍ତିର ମହିମାଟା କାହିଁକି ନା, ସେ କେବଳ ଜଣଙ୍କୁ ଆଶ୍ରୟ କରି, ସଂସାର ସବୁଠୁ ଶ୍ରେଷ୍ଠ ବ୍ରହ୍ମା ସିଂହ ଶିବ ଯାହାଙ୍କର ଚରଣ ରେଣୁ ଆଶ୍ରୟ କରନ୍ତି, ତାଙ୍କୁ ଆଶ୍ରୟ କରିଛି, ଅନନ୍ୟ ଭକ୍ତିରେ ଏଇଟା ହେଉଛି ଲକ୍ଷଣ, ସେ ଭଗବତ ଆଶ୍ରୟ କରିବ। ଏଇ କଥାରେ ପଡ଼ିଛି ଯଶୋଦାଙ୍କୁ, ଏଇଟା ଭାରି କଷ୍ଟ ଲାଗିଲା, ମୁଁ ଯୋଉ କଷ୍ଟ କରିକି ଯୋଉ ମାଖନ ରଖିଛି ଶ୍ୟାମଳୀ ଧବଳିର ମାଖନ, ଯେଉଁଟା କାହ୍ନା ପାଇଁ ରଖିଥିଲି, ସେ ନିଜେ ଖାଉନି, ଏଣେ ମତେ କହୁଥିଲା ଭୋକ ଲାଗୁଛି ବୋଲି, ମୁଁ ତାଙ୍କୁ ଅଧା ସ୍ତନ୍ୟପାନ କରି ସେ ଉଠିକି ପଳେଇଗଲା, ତା ଯାହାକୁ ଭୋକ ଲାଗୁଛି ମାଖନ ଖାଇବା କଥା, ମର୍କଟ ମାନଙ୍କୁ କ'ଣ ଦଉଛି। ଯଶୋଦାଙ୍କୁ କ୍ରୋଧ କେବଳ ଗୋଟେ ଜିନିଷ ପାଇଁ ଲାଗୁନଥିଲା, ବହୁତ ଜିନିଷ ତାଙ୍କ ମୁଣ୍ଡରେ ପଶିଲା, ଏକରେ ହାଣ୍ଡି ଭାଙ୍ଗିଲେ, ଦୁଇରେ ଘର ଭିତରେ ଯାଇକି ଦେଖିଦେଲେ ସେ ଯୋଉ କ'ଣ ମାଖନଟାକୁ, ମୋର ଏତେ କଷ୍ଟରେ ମାଖନ ରଖିଥିଲି କାହ୍ନା ପାଇଁ, ମୁଁ ଆଜି ଦାସୀ କାମ କରୁଛି କେବଳ ତାରି ପାଇଁ, କିନ୍ତୁ ସେ ଦେଖିଲେ ସେ ମାଖନଟା ବାଧିଲା, କିନ୍ତୁ ସେ ଚିନ୍ତା କରିପାରୁନାହାନ୍ତି ଭଗବାନଙ୍କ ହୃଦୟଟା କ'ଣ, କୃଷ୍ଣ କ'ଣ, କୃଷ୍ଣ କ'ଣ, ସେ ଯାହାକୁ ଚାହିଁବେ ତାକୁ ଦେଇଦେଇପାରିବେ ନିଜକୁ। ଭଗବାନ କାହାର ଗଚ୍ଛିତ ଧନ ନୁହନ୍ତି, ସେ ଯାହା ବି ଇଚ୍ଛା, ସ୍ୱତନ୍ତ୍ର ପୁରୁଷ। କେହି ମନ୍ଦିର କରିକି ଦେଖନ୍ତୁ, ଯିଏ ମନ୍ଦିର କରିବା ଲୋକ ସେ ମନ୍ଦିର କରିଥିବ, ସିଏ ଭଗବାନ ଦେଖିନଥିବେ, ଭଗବାନ ପାଇନଥିବେ, ହଜାର ଲୋକ ଆସି ଭଗବାନ ଦେଖା କରିକି ତାଙ୍କୁ ଦର୍ଶନ କରି ତାଙ୍କୁ ପାଇକି ଚାଲିଯିବେ। ଏ ଯେଉଁ ଦେଖୁନାହାନ୍ତି ଗାଁ ଗହଳିର ମନ୍ଦିର ସବୁ କରିଥିବେ, ବଡ଼ ବଡ଼ ମନ୍ଦିର, ସ୍ୱପ୍ନ ଦେବେ କାହାକୁ? ସେ ଗାଁ ଲୋକ ଯିଏ ଦର୍ଶନ କରିବେ ତାକୁ ସ୍ୱପ୍ନ ଦେବେ। ଭଗବାନ କାହାର ଜଣଙ୍କର ନୁହନ୍ତି, ସିଏ ସ୍ୱତନ୍ତ୍ର ଇଚ୍ଛାମୟ ପୁରୁଷ। ଯଶୋଦାଙ୍କୁ ବହୁତ ଦୁଃଖ ଲାଗିଲା, ଘର ତ ଘର ଜିନିଷକୁ ନିଜର କରିପାରିଲାନି, ବ୍ରଜରେ ଯାହା ଶୁଣିଥିଲି ସବୁ ଚୋରି କରିବାର କୌଶଳ, କେମିତି କେମିତି ସବୁ ଚୋରି କରନ୍ତି, କେମିତି କ'ଣ କାହାକୁ ହଇରାଣ କରୁଛି ବ୍ରଜରେ, ସବୁ ମୁଁ ବୁଝିଥିଲି, ସବୁ ମୁଁ ବୁଝିଦେଲି। କୃଷ୍ଣ ବହୁତ ପ୍ରକାର ଭଗବାନଙ୍କ ପାଖରେ କ'ଣ ବୁଦ୍ଧି ନା କ'ଣ ଭାବିଲେ, ତୁମର ଏତେ ବୁଦ୍ଧି ଅଛି ଆଉ ଆଉ ଭଗବାନଙ୍କର କ'ଣ, ସେତେ ତୁମକୁ ଦେଇଛନ୍ତି, ମୋର ଯୋଉ ବୁଦ୍ଧି ତୁମର ଯୋଉ, ସେ ଦେଇଛନ୍ତି ନା, ଆଉ ଆମର ଏତିକି ବୁଦ୍ଧି, ତାଙ୍କ ପାଖରେ କେତେ ବୁଦ୍ଧି ନଥିବ, କେତେ ବୁଦ୍ଧି। ଏ ଦେଖୁନା ବସ୍ତ୍ର ଧାରଣ ବେଳେ କ'ଣ କଲେ, ସମସ୍ତେ ଚକିତ ହେଲେ, କେତେ ଗୋପୀ ଆସିଛନ୍ତି, ସବୁ ଗୋପୀଙ୍କର ବସ୍ତ୍ରକୁ ନେଇଗଲେ, ଶାଖାରେ ବାନ୍ଧିଦେଲେ, ଦେଲାବେଳେ ସମସ୍ତଙ୍କ ଯାହାର ଯେଉଁ ବସ୍ତ୍ର ତାକୁ ଫେରିଦେଲେ। ତୁମେ ଚିହ୍ନିପାରିବ, ତୁମ ସାର୍ଟକୁ ଚିହ୍ନିପାରିବନି, ଭାଇ ସାର୍ଟ କି ତୁମ ସାର୍ଟ ସମାନ କଲର ହେଇଥିଲେ, ଆଉ ସେ ଭଗବାନ ନା, କେମିତି 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 ବ୍ରଜରେ ଚୋରି କରନ୍ତି, କେମିତି କୌଶଳ, ବହୁତ ଅଦ୍ଭୁତ କୌଶଳରେ ଚୋରି କରେ। ଭଗବାନଙ୍କ ପାଖରେ କ'ଣ ଗୋଟେ ଅସମ୍ଭବ ରହିଛି, କେଉଁ ଗୋପୀକୁ କେମିତି ହଇରାଣ କରିକି କେମିତି କ'ଣ କରିକି ଦଧି ମାଖନ ଖିଆଯିବ। ଯଶୋଦା ଯାହା ଶୁଣିଥିଲେ ସେଇଟା ବର୍ତ୍ତମାନ ସାକ୍ଷାତ ଦେଖିଲେ, ଇଏଟା କରୁଥିବ କାନା। ତାପରେ ତୃତୀୟ ବାଧିଲା ତାଙ୍କୁ, ମର୍କଟମାନଙ୍କୁ ଦଉଛ, ସେଥିପାଇଁ ସେ ଜଷ୍ଟିଟା ଧରିଲେ, ଟିକେ ଡର ଦେଖିବା ନା, ଛୁଆଙ୍କୁ ଟିକେ ଭୟ ନ ଦେଖିଲେ, ଆଉ ପ୍ରକୃତରେ ଭୟ ନଥିଲେ ଭକ୍ତି ହବନି। ଯେଉଁଠି ଯିଏ ସ୍ୱତନ୍ତ୍ର ରହୁଛି ତାର ଭକ୍ତି ନାହିଁ। ସ୍ୱତନ୍ତ୍ର କିଏ କିଏ ରହିପାରେ, ଯେ ସିଧା ଭଗବାନଙ୍କର ପ୍ରେଜେନ୍ସଟାକୁ ଅନୁଭବ କରି ସ୍ୱତନ୍ତ୍ର ରହିପାରିବ। ମୁଁ ଯାହା କରୁଛି ଭଗବାନ ମୋତେ ଦେଖୁଛନ୍ତି, ସିଏ ହିଁ କେବଳ ଏକୁଟିଆ ରହିପାରେ, ସେ ସବୁବେଳେ ଭୟ, ତାର ଭୟ କାହାକୁ ଭୟ ରହିଲା, ଭଗବାନ। ମୁଁ ଯଦି ଅଲଗା ଚିନ୍ତା କରି ପ୍ରଭୁ ଜାଣିବେନି, ଯିଏ କେବଳ ଡାଇରେକ୍ଟ ପ୍ରେଜେନ୍ସ ଭଗବାନଙ୍କର ଉପସ୍ଥିତିକୁ ଉପଲବ୍ଧି କରିପାରିବ, ସିଏ କେବଳ ଏକୁଟିଆ ରହିପାରିବ, ଭଜନ କରିପାରିବ। ତାର ଭୟ କାହାକୁ କରୁଛି, ଭଗବାନ କରୁଛି, ଜାଣିପାରୁଛି ପ୍ରଭୁ ଅଛନ୍ତି। ଆଉ ଯିଏ ସ୍ୱତନ୍ତ୍ର ରହିବ ସେ କେବେ ଭଜନ କରିପାରିବେ, ସିଏ ଭୁଲ କାମ, ଅଧୀନ ରହିବାକୁ ପଡ଼ିବ ତାକୁ, ଭୟ ରହିବ, ଭୟ ନ ରହିବ ଭକ୍ତି ହବନି। ସମସ୍ତଙ୍କୁ ଭୟ, ଜଣେ ପ୍ରଶ୍ନ କରିବେ ମୁଁ ସନ୍ୟାସୀ ଗଲେ ମୁଁ କାହାକୁ ଭୟ କରିବିନି, ଆରେ ସନ୍ୟାସୀ ଗଲେ ତୁମ ଭୟ ନାହିଁ, ସନ୍ୟାସୀ ତୁମ ବେଶୀ ଭୟ, ତୁମେ ଯେତେବେଳେ ଅତି ଉପରକୁ ଯିବ ଉପର ଲୋକମାନଙ୍କର ବେଶୀ ଭୟ, କାହିଁକି ଭୟ, ତୁମର ଛୋଟ ଭୁଲଟାକୁ ସମାଜ ବଡ଼ ବୋଲି ଗ୍ରହଣ କରେ। ଗୋଟେ ସାଧାରଣ ଭକ୍ତ ତୁ ବୋଲି କହିଦେବୁ, କିଏ କାହା ଗାଳି ଦେଇଦେବୁ, କ'ଣ ହବ, କିଏ କିଛି ଧରିବେ, ଜଣେ ବଡ଼ ଭକ୍ତ କିଛି କହିଦେଲା ମାନେ ଧରା ହବ, ତାର ଛୋଟିଆ ଦୋଷଟାକୁ ଲୋକ ସମାଲୋଚନା କରିବେ। ଜଣେ ଆପଣ ଇଚ୍ଛା କରିବେ, ଆପଣ ଜଣେ ବ୍ରହ୍ମଚାରୀ ସେ ଅଛି, ତାର ଘରକୁ ଆମେ ଘରକୁ ପଳେଇବୁ, ଆମେ କୁଆଡ଼େ ଯିବୁ, ତାର ପ୍ରାର୍ଥନା ଆମର ପ୍ରାର୍ଥନା ସମାନ ହବନି, ଆମକୁ ଜୀବନ ଅଗ୍ନିରେ ଯେମିତି ପଶିଗଲ, ତୁମେ ସାଧୁ ସନ୍ନ୍ୟାସୀ, ତୁମେ ଆଉ ଡ୍ରେସ୍ ଓହ୍ଲେଇ ପାରିବନି, ମରିବାକୁ ପଡ଼ିବ ବର୍ତ୍ତମାନ, ତୁମକୁ ଏ ଧର୍ମ ପାଳନ କରିବାକୁ ପଡ଼ିବ, ନ କରିପାରିବ ତାହେଲେ ତୁମକୁ ଗଙ୍ଗାରେ ଝାସ ଦେବାକୁ ପଡ଼ିବ, ଏଇଟା ଶାସ୍ତ୍ର ନିୟମ। କ'ଣ ସନ୍ନ୍ୟାସୀ କେବେ ବାନ୍ତାସୀ ହେଇପାରିବନି, ସେ କହିପାରିବେ ମୁଁ ଆଶ୍ରମ ଚେଞ୍ଜ କରି ମୁଁ ବିବାହ ହେବି ନାହିଁ, ତା ଅପେକ୍ଷା ବେଟର କମିଟ ସୋସାଇଟି, ଯାଅ ଆତ୍ମହତ୍ୟା କରିବ, ତୁମେ ଏଟା ଶୁଦ୍ଧି, କାରଣ ତୁମେ ପିଣ୍ଡକୁ, ତୁମ ପିଣ୍ଡଟାକୁ, ତୁମ ବଂଶ, ଏଇଟା ହେଉଛି ସନ୍ନ୍ୟାସୀ କେମିତି ହୁଅନ୍ତି, କାୟ ମନ ବାକ୍ୟରେ ତୁମେ କୃଷ୍ଣଙ୍କର ହେଲା, ଆଉ ତୁମର ବା ଗଲା ସବୁ ଗଲା, ପ୍ରଥମ ଯୋଉ ହରିନାମ ନଉଛ, କ'ଣ କ'ଣ କହୁଛ ଏଟାକୁ, ଦୀକ୍ଷା ହରିନାମ ଯୋଉ ଦୀକ୍ଷା ନଉଛ, ସେଟା ତୁମର ପ୍ରଥମ ଜନ୍ମ, ଗାୟତ୍ରୀ ନେଲ ଦ୍ୱିତୀୟ ଜନ୍ମ, ସନ୍ନ୍ୟାସୀ ହେଲା, ତୁମେ ମରିକି ଜନ୍ମ ହେଲା, ସନ୍ନ୍ୟାସୀ ତାଙ୍କ ଶୁଦ୍ଧି କଲେ, ପିଣ୍ଡ ଶୁଦ୍ଧି କଲେ, ତାଙ୍କର ଆଉ କେହି ନାହାନ୍ତି, ତାଙ୍କ ପରିଚୟ କିଛି କେହି ଦେବେନି। ସେ ପୂର୍ବତ ମହାରାଜ ଦୁଇଟା ଜିନିଷ କୁହନ୍ତି, ଜଣେ ସନ୍ନ୍ୟାସୀ ଆଉ ଜଣେ ବିଧବା, ସେମାନେ ସମାଜରୁ ଗୋଟେ ବହିଷ୍କୃତ ଲୋକ, ସମାଜର କୌଣସି ଜିନିଷରେ ସେମାନେ ଆଟେଣ୍ଡ କରିପାରିବେନି, ସମାଜରେ ସେମାନଙ୍କ ପରିଚୟ କିଛି ନାହିଁ। ତେଣୁ ବିଧବାରେ କ'ଣ ପରିଚୟ, ତା ସ୍ୱାମୀ ନାହିଁ ନା, ସେ ସବୁବେଳେ କ'ଣ ହୁଏ, କେଉଁ ମାଙ୍ଗଳିକ କାମରେ ସେ କୁଆଡ଼େ ଯିବ, ସେ ସବୁବେଳେ ଅଲଗା, ତା ସ୍ୱାମୀକୁ ଚିନ୍ତନ କରିବ, ଭଗବାନ ଚିନ୍ତନ କରିବ, ତେଣୁ ସନ୍ନ୍ୟାସୀର ପୋଜିସନ ସେୟା, ସିଭିଲ ସୁସାଇଡ୍। ପ୍ରପାତ ମହାରାଜ କୁହନ୍ତି, ଯେମିତି ଜଣେ ନିଜେ ଆତ୍ମହତ୍ୟା କଲା ଭଳିଆ ସେଭଳିଆ ତୁମ ଜୀବନ, କେହି କେବେ ଭାବିବା ଉଚିତ ନୁହେଁ, ମୋ ଉପରକୁ ପଳେଇଲେ ମୋର ଆଉ ସମସ୍ତଙ୍କର ଭୟ, ସମସ୍ତଙ୍କର। ଯଶୋଦାଙ୍କର ଏଇ ଭାବନାଟା ଚାଲି ଆସିଛି, ମୁଁ ଟିକେ ଭୟ ଦେଖେଇଲେ କାହ୍ନା ଠିକ ହେଇଯିବ। ସେଥିପାଇଁ ତମାପ ଜସ୍ତିମ ପ୍ରସବିତ ସତ୍ୱରମ ଜଷ୍ଟିଟା ଧରିଛନ୍ତି, ଜଷ୍ଟିଟା ସରିଛନ୍ତି। କୃଷ୍ଣ ତାଙ୍କର କାହାକୁ ଦଉଛନ୍ତି ମାଖନ, ମର୍କଟ ମାନଙ୍କୁ। ଯଶୋଦା ଜଷ୍ଟି ଧରିକି ଆଇଲେ ପଛରେ ଆସୁଛନ୍ତି ନା, କୃଷ୍ଣ ଜାଣନ୍ତିନି, କିନ୍ତୁ ମର୍କଟ ମାନଙ୍କୁ ଦେଖିକି ଯଶୋଦା ଜାଣିଦେଲେ, ଏ ସରି କୃଷ୍ଣ ଜାଣିଦେଲେ ମାଙ୍କଡ କଣ ବାଡ଼ି ଦେଖିଥିଲେ, ଯଶୋଦା ବାଡ଼ି ଧରିଛି। ଆଗରୁ କାହାକୁ ଅନେଇଥିଲେ, କୃଷ୍ଣଙ୍କୁ ଆଣୁଥିଲେ, କୃଷ୍ଣ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ, କାହିଁ ମାଖନ ଖାଉନ, କଣ ହେଇଛି କଣ ନାହିଁ, ତୁମ ଲାଗି ଚୋରି କଲେ ତୁମେ କାହିଁ ଖାଇବନି, ତାଙ୍କ ସାଙ୍ଗରେ ଗଣ୍ଡଗୋଳ କରୁଛନ୍ତି। ଯଶୋଦା କହୁଛନ୍ତି ଭଲ ଆଉ, ମୁଁ ଗଣ୍ଡଗୋଳ କରୁଛି ବ୍ରଜରେ, ମୁଁ ବ୍ରଜରେ ଗଣ୍ଡଗୋଳ କରୁଛି, ସେ ବ୍ରଜବାସୀମାନେ ଗଣ୍ଡଗୋଳ କରୁଛନ୍ତି ତୋ ନାଁରେ, ତୁ ମାଙ୍କଡ଼ ସାଙ୍ଗରେ ଗଣ୍ଡଗୋଳ କରୁଛୁ, ମାଖନ ଖାଇକି ଦେବା ନାହିଁ, ତୁ କାହିଁକି ଖାଇବୁନି, କିନ୍ତୁ ସିଏ କେତେ ଖାଇବେ। ସେ ମର୍କଟ ମାନେ ଯେତେବେଳେ ବାଡ଼ିଟାକୁ ଦେଖିଦେଲେ, ଶିଶୁ ଚମକିଗଲେ, କୃଷ୍ଣ ସେଠୁ ଆଉ ପଛକୁ ନେଲେ, ଜାଣିଦେଲେ ଯଶୋଦା ଆସୁଛି। ମର୍କଟ ମାନେ ଏମିତି କେମିତି ହେଲେ, ସେଠୁ ଧାଇଁଲେ ଅନଞ୍ଚମାଣ, କେମିତି ଧାଉଁଥିଲେ ନା, ଯଶୋଦାଙ୍କୁ ଲାଗୁଥିଲା ମୁଁ ଧରିନେବି ତ, ଆଉ ଗୋଟେ ପାଦ କଲେ ଧରିନେବି, ଆଉ ଭଗବାନ ବେଶୀ ଦୂର ନାହାନ୍ତି, ପାଖରେ ଅଛନ୍ତି, ଧରି ହବ। ଭାରତ ବର୍ଷ ତ ଭଗବାନ ଯାକୁ ଘରେ ଘରେ ଅଛନ୍ତି, ସମସ୍ତଙ୍କ ଘରେ ଜଗନ୍ନାଥ, ପାଖରେ ଅଛନ୍ତି କି ଧରା ଦେବେନି, ଆଉ ହୃଦୟରେ ଅଛନ୍ତି ଧରିପାରୁନି, ଆଉ ସେମିତି ଜାଗାରେ ରହିଛନ୍ତି ନା, ଅର୍ଣ୍ଣ ଖିଆଯାଉଛି, ଡାଲି ଖିଆଯାଉଛି, ସବଜି ଖିଆଯାଉଛି, ସେଠି ମଳମୂତ୍ର ବାହାରୁଛି, ସବୁ ରହିଛନ୍ତି, ସାକ୍ଷି ରହିଛନ୍ତି, ଏଇଠି ଅଛନ୍ତି, ଆଉ ଏଇଠି ଜଣଙ୍କର କାମ ଅଛି, କ୍ରୋଧ ଅଛି, ସିଏ ତା ଭାବନାକୁ ସବୁ ଦେଖୁଛନ୍ତି, ପାଖରେ ଅଛନ୍ତି, କିନ୍ତୁ ଧରା ଦେବେନି, ସିଏ ଧରିପାରିବେନି। ଏଇ ଗୋଟେ କଣ ଥାଏ ଛୁଆଟି ବେଳେ ସବୁ ଗୋଟେ କି କଣ ଏଟା କୁହନ୍ତି, କଙ୍କି କଣ ଏଟା, କି ପାରା କୁହନ୍ତି, ଛୋଟ ଛୋଟ ପାରା ନାହିଁ, ସବୁ ବିଭିନ୍ନ ନାଁ ସବୁ ସବୁଆଡ଼େ, ଟିକ ଟିକ ପାରା ସବୁ, ଟିକ ଟିକ ସିଏ ନା ନା ସେ ପୁରା ଛୋଟିଆ, ଏଇ ଯୋଉ କଙ୍କି କଙ୍କି କୁହନ୍ତି, ଟିକ ଉଠିକି ପଳେଇବେ ସେଠି ବସିବେ, କାମୁଡ଼ି ପକାନ୍ତି, ସିଏ ତାର ଦୁଇ ତିନି ଭେରାଇଟିର ଅଛନ୍ତି, ହୁଣ୍ଡା ଗୁଡ଼ାକୁ ଧରିଦେବେ ତା ପରକୁ, ଏମିତି ଯିବେ ଏମିତି ଧରିବେ, ଭାରି ପରଟା ଟିକେ ଜୋରରେ ଧରିଦେବେ ଛିଡ଼ିଯିବ, କିନ୍ତୁ ଗୋଟେ ଗୋଟେ ଚାଲାକ ଅଛନ୍ତି, ତୁମେ କେବେ ବି ଧରିପାରିବେନି ତାକୁ, ଯାଉଁ ଯାଉଁ ସେ ଫଟକି ଉଡ଼ି ପଡ଼େ, ତାଙ୍କ କେବେ ପାରିବେ ଭଗବାନ ସେଇଭଳିଆ, ତୁମେ ଯେତେବେଳେ ହାତ ବଢ଼େଇବ ସେ ପଟକୁ ଉଠିବ ଚାଲି, ସେ ଧରା କାହାକୁ ଦିଅନ୍ତିନି ଏତେ ଶୀଘ୍ର, ସିଏ ଧରା ଦେବେନି, ସେ ଧରା ଦେବେନି, କେବଳ ତାଙ୍କୁ ଯିଏ ପ୍ରେମ ପାଇପାରିଲା, ଜଗତର ତାର କିଛି ଦରକାର ନାହିଁ, ଜଗତର କି ଦରକାର ନାହିଁ, ନିଜର କି ଦରକାର ନାହିଁ, କେବଳ ଭଗବାନଙ୍କୁ ଶୁଦ୍ଧ ଭକ୍ତି ପାଇପାରିଲେ ତାଙ୍କୁ ଧରିପାରିବେ, କାରଣ ଭଗବାନ ହାତ ଛଡ଼ା ଲୋକ ସବୁବେଳେ ମନେ ରଖିଥିବେ, ରାଧାରାଣୀ ଛାଡ଼ିଦେଇ ଚାଲିଗଲେ, ବ୍ରଜଗୋପୀମାନଙ୍କୁ ଛାଡ଼ି ଚାଲିଗଲେ 100 ବର୍ଷ, ଆଉ ସମସ୍ତଙ୍କ ହାତ ଛାଡ଼ିଦେବେ, ସିଏ ତାଙ୍କୁ କିଏ ଧରିପାରିବେ, କେବଳ ହୃଦୟରେ ତୁମେ ପ୍ରେମରେ ତାଙ୍କୁ ବାନ୍ଧି ପାରିଲ ତ ବାନ୍ଧି ପାରିବ, ନହେଲେ ସିଏ ତାକୁ ଧରିବା ପାଖରେ ଅଛନ୍ତି, ଧରିବା କଷ୍ଟ, ଯଶୋଦା ଭାବୁଛନ୍ତି ମୁଁ ପାଖକୁ ଗଲେ ଧରିଥିବି, ଏ ବଙ୍କା ଟଙ୍କା ବ୍ରଜର ରାସ୍ତା, ବହୁତ ବଙ୍କା ଟଙ୍କା, କୃଷ୍ଣ ଜାଣିଛନ୍ତି କି ବଙ୍କା ଟଙ୍କା ରାସ୍ତାରେ ଯାଉଛନ୍ତି, କାହିଁକି ନା ଯଶୋଦା ହେଉଛନ୍ତି ପୃଥୁଳ ଶରୀର ତାଙ୍କର, ଟିକେ ମୋଟି, ଦୌଡ଼ା ଦୌଡ଼ି କରିଦେଲେ ହାଲିଆ ହେଇଯିବେ, ସିଏ ଯୋଉ ଜିଦି କରିଛି, ଯଶୋଦା ଯୋଉ ଜିଦି କରିଛି, ମୋ ଧର ନବ ନାହିଁ, ଜୀବନର କୌଣସି ପ୍ରକାର ସଂକଳ୍ପ କେତେବେଳେ ହେଲେ ଠିକ ହବନି, ଏଇଟା ମନେ ରଖିବା ପରେ, ଜୀବନର କୋଟି ବାଞ୍ଛା ପୂର୍ଣ୍ଣ ହବନି, ଭଗବାନଙ୍କର ଗୋଟିଏ ଇଚ୍ଛା, ଗୋଟିଏ ବାଞ୍ଛା ପୂର୍ଣ୍ଣ ହବ, ଏଥିପାଇଁ ସେ ଭଗବାନ, କେତେ ଜୀବ ଯେତେ ବୁଦ୍ଧିମାନ ହଉ ଯାହା ଚକର ଖାଇଯିବାକୁ, ଏମିତି ପ୍ରସଙ୍ଗ ଏମିତି ସମୟ ଆସିକି ପହଞ୍ଚିବ, ଲୋକ କୁହନ୍ତିନି ମୋ ବେଳଟା ଖରାପ ପଡ଼ିଗଲା, ଏମିତି ସମୟ ଆସିକି ପହଞ୍ଚେ, ତୁମ ଚାରିଆଡୁ ଆସିକି ତୁମକୁ ଧରିଦେବେ, ଯୋଉ ଡାଳ କଣ ଓଡ଼ିଆରେ କଣ ଗୋଟେ ନାହିଁ, ଯୋଉ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି, ସମସ୍ତଙ୍କ ଜୀବନରେ ଯଦି ଭଗବାନ ଟିକେ ପ୍ରତିକୂଳ ହେଇଯିବେ, ଏଇଭଳି ଅବସ୍ଥା ଆସିଛି, କେହି କେବେ ଇଚ୍ଛା କରିବା ଉଚିତ ତୁମେ ଯେ ମୋ ସ୍ଥିତିଟା ସବୁବେଳେ ଦୃଢ଼ ରହିବ ବୋଲି ନା, ସେଥିପାଇଁ ମହାପ୍ରଭୁ କହିଲେ ତୃଣାନନ୍ଦ ବିଷ୍ଣୁ, ମଥା ନଇଁକି ପାର ହବା ରାସ୍ତା, ମଥାଟା ନଇଲା ମାନେ ତୁମେ ପାର ହେଇ ପଳେଇବ ଜଗତରେ, ଟିକେ ଟେକିବ ତ ଢୋକିଣୀ ବାଜିବ, ଡେଙ୍ଗା ଲୋକ ଦେଖିନାହାନ୍ତି, ଆଜି ଡେଙ୍ଗା ଲୋକଟା ଆଗରୁ ଘର କେମିତି ଥାଏ, ସବୁ ଚାଳ ଘର ସବୁ କମ୍ ନୂଆ ଚାଳ ଘର, ଡେଙ୍ଗା ଲୋକ କଣ ତାର ସବୁବେଳେ ସେ ବହୁଟା ଡେଙ୍ଗି ହେଇଥିବ ସବୁବେଳେ, ତାର ସବୁବେଳେ ନଈ ନେଇକି ଯାଉଥିବ, ଟିକେ ମୁଣ୍ଡ ଟେକିଲେ ଠୋକିଣୀ ବାଜିବ, ଆଉ ଏ ସଂସାରଟା ସେଇଆ, ଭଗବାନ ଯଦି ଅନୁକୂଳ ନ ହେବେ ଗୋଟେ ଜୀବକୁ ସବୁବେଳେ ହଇରାଣ ପଡ଼ିବ, କିଛି ଏଠି ଆମର ଇଚ୍ଛା ରହିବନି, ଯଶୋଦା ଚାହୁଁଛନ୍ତି ମୁଁ ବାନ୍ଧିଦେବି, କୃଷ୍ଣ କହିଲେ ନାଇଁ ମୁଁ ବନ୍ଧନରେ ପଡ଼ିବିନି, ମୁଁ ଖେଳିବି ନା ଆଉ, ତୁମେ କ'ଣ ଚାହିଁଲେ ମୋତେ ବାନ୍ଧିଦେବ, ସେଥିପାଇଁ ଭକ୍ତିମାନଙ୍କଠାରୁ ମନା କଲେ। ନିଜ ଇଚ୍ଛା କିଛି କର ନା, ଏଇଟାକୁ ବନ୍ଦ କରେ ଫାଷ୍ଟ। ଯଦି ଭକ୍ତିରେ ଆମେ ସକ୍ସେସ ହେବା ପାଇଁ ଚାହୁଁଛେ, ଆମେ ତ ଗୋଟେ ମଣିଷ ନା, ଆମର ଇଚ୍ଛା କିଛି ଆସିବ ନା ଆସିବନି, ନା ବୁଲିବ ଆସୁନି, ଆଉ ଆସୁନି ଆଉ, ଏଇଟା ଗୋଟେ କରିବା ନା, ଆଉ ସେ ଘରଟା ପ୍ଲାଷ୍ଟର କରିଦେବା, ଏଠୁ ଇଟା କରିବା, ସବୁବେଳେ ଗୋଟେ କିଛି ଇଚ୍ଛା ଆସିବ। କେବେ ଆମେ ବସିପାରିବା, ଗୋଟେ ସାଧୁ ସନ୍ତ ଦେବି, କାରଣ ଆମେ ଗୋଟେ ଆତ୍ମା ନା, ବସି କ'ଣ ରହିବ, ବସି ରହିପାରିବନି। ତୋର ଗୋଟେ ଇଚ୍ଛା ଆସିବ, ଏଇଟା କରିବି, ସେଇ ଇଚ୍ଛାଟାକୁ କୃଷ୍ଣଙ୍କ ଇଚ୍ଛା ସହିତ ମିଶିବାକୁ ପଡ଼ିବ। ଯେଉଁଟା ଆସୁଛି କରିବୁ ବୋଲି ସାଙ୍ଗେ ପ୍ରାର୍ଥନା କରିବାକୁ ପଡ଼ିବ ଭଗବାନ ସବୁବେଳେ, ପ୍ରଭୁ ଏଇଟା ଆପଣଙ୍କର କ'ଣ ଇଚ୍ଛା ସେଇଟା ମୋତେ ଜଣା, ନହେଲେ ଶ୍ରମଟା ବେକାର ହେଇଯିବ ନା। ଆପଣ ଏତେ ପରିଶ୍ରମ କଲେ, ପରିଶ୍ରମ କଲା ପରେ ଦେଖିଲେ ତାର ଫଳଟା, ଯଦି ଭଗବାନ ଇଚ୍ଛା ସାଙ୍ଗେ ନ ମିଶିଲା ବେକାର ହେଇଯିବ, ଓଲଟା ହେଇଯିବ। ଦୁର୍ଯ୍ୟୋଧନର ପାଣ୍ଡବମାନଙ୍କୁ ମାରିବାର ଇଚ୍ଛା କେତେ ଦିନ ଲାଗିଲା ମୋତେ କୁହ, କେତେବେଳେ କେତେବେଳଠୁ ଆରମ୍ଭ ହେଲା? ଭୀମସେନଙ୍କୁ ବିଷ ଲଡ଼ୁ, ତାହେଲେ ଭୀମସେନ ବିଷ ଲଡ଼ୁ କେବେ କେତେ ବୟସ ହେଇଥିଲା? 3 ବର୍ଷ 4 ବର୍ଷରେ ଖେଳିବାକୁ ଯାଉଥିଲେ, ସେବେଠୁ ଲାଗିଲା କେତେ ବର୍ଷ ପର୍ଯ୍ୟନ୍ତ? ପାଣ୍ଡବମାନେ ବଡ଼ ହେଲେ, ବଢ଼େଇଥିଲେ ନା ନାହିଁ? ବାରଣ ବନ୍ଧୁ ଯେତେବେଳେ ଯୋଉ ଗଲେ ସେତେବେଳେ ବଢ଼େଇଗଲେନି ନା ଆଉ? 20-25 ବର୍ଷ ସେ ଲାଗିଛି ଦ୍ରୌପଦୀକୁ ବିବସ୍ତ୍ର କରିବା, ତାଙ୍କୁ ଜତୁଗୃହରେ ପଡ଼ିବା, କେତେ ଇଚ୍ଛା ସେ କଲେ ପାଣ୍ଡବକୁ ମାରିବା ପାଇଁ, କେତେ ପ୍ରକାର ଯୋଜନା, ଦୁର୍ବାସା ଦ୍ୱାରା ଅଭିଶାପ ଦବା, ଏତେ ଗୋଟିଏ ଇଚ୍ଛା ପୂର୍ଣ୍ଣ ହେଇପାରିଲା? ହେଇପାରିବ କେବେ? ଗୋଟିଏ ଯିବ ଖାଲି ଦେଖ ଦୁର୍ଯ୍ୟୋଧନକୁ, ତା ଜୀବନରେ ସେ କେବଳ ଯାଉଥିଲା ପାଣ୍ଡବମାନଙ୍କର ଗୋଟିଏ ପ୍ରତିଶୋଧନ, ଯଦି ଗୋଟିଏ ମୁଣ୍ଡ ମୁଁ ନେଇଯିବି, 5 ମୁଣ୍ଡରୁ ଗୋଟିଏ ମୁଣ୍ଡ ନେଇଯିବି, ମୋର ଇଚ୍ଛା ପୂର୍ତ୍ତି ହେଇଯିବ। ଗୋଟିଏ ମୁଣ୍ଡ ନେଇପାରିଲାନି, ମୋର ତା ମୁଣ୍ଡ କଟିଗଲା, 100 ମୁଣ୍ଡ କଟିଗଲା, କିନ୍ତୁ ଗୋଟିଏ ମୁଣ୍ଡ ସେ ନେଇପାରିଲା। କେତେ ଇଚ୍ଛା ଯୋଜନା କମ କରିନି। ଆଉ ସଂସାର ସବୁଠୁ ବଡ ବଡ ପରାମର୍ଶଦାତା ପଲିଟିସିଆନ ତା ପାଖରେ ଥିଲେ, ସବୁଠୁ ବଡ କିଏ ଥିଲା? ଶକୁନି। ରାଜନୀତି ଲୋକ ରାଜନୀତି ଲେଖାଯାଇଛି ନା, ରାଜା ଘରେ ରାଜନୀତି ହୁଏ, ଏକାକି ରହିକି ରାଜନୀତି କରିପାରିବେ? ରାଜନୀତି କୋଉଠି କରନ୍ତି? ଲୋକ ଘରେ ବସି ରାଜନୀତି କରିପାରିବେ? ସେ ବଜାରକୁ ଯିବାକୁ ପଡିବ, ଲୋକ ଦରକାର ନା। ଆଉ କିଏ ରାଜନୀତି କରୁଛି ଜାଣିବେ କେମିତି? ଯିଏ ବେଶୀ ଲୋକଙ୍କ ମେଳରେ ରହିକି ରହିପାରିବ ସିଏ ରାଜନୀତି କରିପାରିବ, ଯିଏ ବେଶୀ ଲୋକ ମେଳରେ ରହିପାରିବ ସେ କୋଡ଼ିଏ କ'ଣ ରାଜନୀତି କରିବ? ଯିଏ ବିଲ ଭିତରେ ଆସିକି ରାଜନୀତି କରିବ, କାହା ସାଙ୍ଗରେ କରିବ? ଧାନ ସାଙ୍ଗରେ ନା ଗଛ ସାଙ୍ଗରେ ରାଜନୀତି କରିବ? ଲୋକ ସାଙ୍ଗେ ଯିଏ ରାଜନୀତି ଆସି ବସିବେ କି? ଖାଇଦେଇ ଖଣ୍ଡେ ଚାଲ ପଟାମୁଣ୍ଡି ବାହାର, ଚା କପେ ଖାଇବେ, କିନ୍ତୁ ସିଏ ପୁରା ମୁଣ୍ଡ ଖର୍ଚ୍ଚ କରିକି 5 ଘଣ୍ଟା ଆସିବ, ରାଜନୀତି ନା ସେ ନି। ସେ ଚିନ୍ତା କଲା କ'ଣ, ପିତାର ପ୍ରତିଶୋଧ ନେବା ପାଇଁ କହିଲା ନା, ଏଠି ରହିଲେ କିଛି ନେଇ ହବନି, ରାଜନୀତି ମୋତେ କରିବାକୁ ପଡିବ କୋଉଠି? ଦୁର୍ଯ୍ୟୋଧନ ଘରେ। ଦେଖନ୍ତୁ ତାର ବିଚାର, ଦୁର୍ଯ୍ୟୋଧନର ବିଚାରକୁ ନେଇକି ସେ କେତେ ଇଚ୍ଛା କରିଛନ୍ତି, ଗୋଟିଏ ଇଚ୍ଛା ହିଁ ପୂର୍ଣ୍ଣ ହେଇନି, ଗୋଟିଏ ଇଚ୍ଛା ପୂର୍ଣ୍ଣ ହେଇନି। କିନ୍ତୁ ଭଗବାନଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହବ, ଗୋଟେ ଜୀବ ପାଇଁ ଯାହା ସଂକଳ୍ପ କରିବେ ସବୁ ଇଚ୍ଛା ପୂର୍ଣ୍ଣ ହବ, ଭକ୍ତ ଯାହା ଇଚ୍ଛା କରିବ ତାହା ହବ। ଆମର ଇଚ୍ଛା, କୌଣସି ଇଚ୍ଛା ରହିବନି। ଯଶୋଦା ଇଚ୍ଛା କରୁଛନ୍ତି ମୁଁ କୃଷ୍ଣଙ୍କୁ ଧରିଦେବି, ନା ହେଇପାରିବେନି, ତୁମେ ଧରିପାରିବେନି, ସେଥିପାଇଁ ଅନଞ୍ଚ ମାଣମ ଜନନୀ। ଯଶୋଦା ପୁରା ପାଖାପାଖି ଯାଉଛନ୍ତି, ଏ ହାତ ପାଇଲା ଭଳିଆ, କୌଣସି ଜୀବର ଇଚ୍ଛା କେବେ ପୂର୍ଣ୍ଣ ହବନି, ଏଇଟା ମନେ ରଖିବାକୁ ପଡିବ। କେବଳ ଭଗବାନ କେତେଟା କେତେଟା ଜାଗାରେ ଇଚ୍ଛା ପୂର୍ଣ୍ଣ କରିଛନ୍ତି ସେ ଭକ୍ତକୁ ଦେଖିଦେଇକି, ଯେମିତି ହିରଣ୍ୟକଶିପୁର ଇଚ୍ଛାକୁ ଗୋଟେ ପୂର୍ଣ୍ଣ କଲେ, ରାବଣ କ'ଣ ପ୍ରାର୍ଥନା କରିଗଲା? ରାବଣ ଯେତେବେଳେ ଗଲା, ବାଳି ଯେତେବେଳେ ଗଲା, ବାଳି କ'ଣ ପ୍ରାର୍ଥନା କରିଗଲା? ବାଳି କହିଲେନି ମୋ ବାଳି ମୋ ସୁଗ୍ରୀବ ଭାଇ, କ'ଣ କହିଲା ରାମଙ୍କୁ? ମୋ ମୋ ପୁଅ ଅଙ୍ଗଦ ମୋର ପ୍ରାଣର ପ୍ରିୟ, ମୋର ଅଙ୍ଗଦ ହେଉଛି ପ୍ରାଣର ପ୍ରିୟ, ସବୁ କରିବ କିନ୍ତୁ ମୋ ଅଙ୍ଗଦକୁ କେବେ ତାକୁ ସବୁବେଳେ ଯତ୍ନ ନଉଥିବ, ତା ଦାୟିତ୍ୱ ନଉଥିବ। ଭଗବାନ ଅଙ୍ଗଦକୁ ସୁଗ୍ରୀବକୁ ମିଶି ସୁଗ୍ରୀବ କହିଲେ ନା, ଅଙ୍ଗଦର ତୁମେ ଦାୟିତ୍ୱ ନବ। ଭଗବାନ କେତେ କେତେ ଭକ୍ତଙ୍କର ବହୁତ ଇଚ୍ଛା ପୂର୍ଣ୍ଣ କରିଛନ୍ତି, ଯଦିଓ ସେମାନେ ସବୁ ବିରୋଧ ଥିଲେ, କିନ୍ତୁ ଭଗବାନ ଦେଖନ୍ତି ଯେ ଇଏ କେତେ, ଯେମିତି ରାବଣର, ରାବଣର ଯେଉଁ ରାବଣ ଶେଷ ପ୍ରାର୍ଥନା କ୍ଷମା ମାଗି ଯାଇଗଲା ନା, ପ୍ରଭୁ ମୁଁ ଆଜି ଅଭିମାନରୁ ଏମିତି ହେଇଗଲା, ମୋର ଗୋଟେ ଭୁଲ ମନୋଭାବ ରହିଲା, ମନ୍ଦୋଦରୀ ବାକ୍ୟକୁ ମୁଁ ଶୁଣିଲିନି, ଅଭିମାନ କଲି, ବିଭୀଷଣକୁ ମୁଁ ଅଲଗା ଦୃଷ୍ଟିରେ ଦେଖିଲି। ଭଗବାନ ବହୁତ ଜାଗାରେ ସେମାନେ ଭୁଲ କଲା ପରେ ବି ଭଗବାନଙ୍କ ମନୋଭାବ ବୁଝି ନେଇଛନ୍ତି, ଜିଦି ରହିବନି, ଏଇଟା ମନେ ରଖିବାକୁ ପଡ଼ିବ। ଜିଦି କରନି, ତୁମେ କେତେ ବଡ଼ ଶୁଦ୍ଧ ମାନେ ଶୁଦ୍ଧ ବ୍ୟକ୍ତି ହୁଅ, କେତେ ବଡ଼ ପାୱାରଫୁଲ ପର୍ସନ ହୁଅ, ଜିଦି କିଛି କରିପାରିବେନି, ଭଗବାନ ସବୁ ଭାଙ୍ଗିଦେବେ। ତାଙ୍କ ଇଚ୍ଛାଟା କେବଳ ରହିବ। ହିରଣ୍ୟକଶିପୁ କ'ଣ ଚାହୁଁଥିଲେ? ମୋ ଚାରି ପୁତ୍ର ଭିତରୁ ପ୍ରହ୍ଲାଦ ରାଜା ହୁଅନ୍ତୁ। ଭଗବାନ ମାରିଦେଲା ପରେ ତାଙ୍କ କଥା ଚିନ୍ତା ପଡ଼ିଲା, ବ୍ରହ୍ମଙ୍କୁ ସିଧା କହିଗଲେ ପ୍ରହ୍ଲାଦକୁ ରାଜା କର। କିନ୍ତୁ ନିୟମ ହିସାବରେ କିଏ ରାଜା ହବାର ଥିଲା? ବଡ଼ ରାଜା ହବାର ଥିଲା। ଭଗବାନ କେମିତି ରାଜା କରେ? ଭଗବାନଙ୍କର ଇଚ୍ଛା, ସେ କାଠ ପିତଳ ଭଳିଆ ଯାହାକୁ ଯେମିତି ନଚେଇବେ। ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ମନେ ରଖିବା ଦରକାର, ଆମେ ଯେତେ ଶକ୍ତିବାନ ହେଲେ ବି କାଳ ହାତରେ ଗୋଟେ ପାଉଁଶ ପିଣ୍ଡା ଭଳି, ଏ ଯେଉଁ କ'ଣ କୁହନ୍ତିନି ଗୁଣ୍ଡା ପାଉଁଶ, ଦେଖିଛ ନା, ଘଷି ଘଷିଟା ତ ପୋଡ଼ିଦେବ, ପୋଡ଼ି ଘଷିଟାକୁ ପୋଡ଼ିଦେଲେ ଯେମିତିକା ସହିଲା, କାଳ ହାତରେ ଆମେ କିଛି ନୁହେଁ, ସାଙ୍ଗେ ସାଙ୍ଗେ କାଳ ପ୍ରତିକୂଳ ହବ ଜୀବନ, କୁଆଡ଼େ କୁଆଡ଼େ ତୁମର ବଦଳିଯିବ। କୃଷ୍ଣଙ୍କର ଇଚ୍ଛା ରହିବ, ଯଶୋଦା ଚାହୁଁଛନ୍ତି ମୁଁ କୃଷ୍ଣଙ୍କୁ ଧରିବି, ପାରିବନି, ତୁମେ କୃଷ୍ଣଙ୍କୁ ଏମିତି କେବେ ଧରିପାରିବନି। ଅଙ୍କା ବଙ୍କା ରାସ୍ତାରେ ବହୁତ ବାଟ ଗଲା ପରେ ଯଶୋଦା କ'ଣ ହେଇଛନ୍ତି? ହାଲିଆ ହେଇଯାଇଛନ୍ତି। ଯଶୋଦା ଚିନ୍ତା କରୁଛନ୍ତି, ମୋତେ ଯଦି ଏତିକି ପରିଶ୍ରମ ହେଲାଣି, ମୋ ହୃଦୟଟା କେମିତି ଚାଣ୍ଡାଳ, ମୋ କାନାକୁ କେତେ ମୁଁ ଧରିବା ପାଇଁ ଦୌଡ଼ୁଛି ବୋଲି ତ ସିଏ ଦୌଡ଼ୁଛି, ତାହେଲେ ମୁଁ ଯଦି ଏତିକି କଷ୍ଟ ପାଇଲିନି ତାହେଲେ କାନା କେତେ। ହଁ, ଜିଦି ଛାଡ଼ିଲେ, ଜିଦିରେ ସବୁବେଳେ ଭଲ ନୁହେଁ, ଜିଦିଟା କେବଳ ଯଦି ଗୋଟେ ସାଧନ ଲଗେଇ ପାରିଲେ ଭଲ, ମୁଁ ଏତିକି ଜପ କରିବି, ଏତିକି ସାଧନ କରିବି, ଏତିକି ଇଏ କରିବି, ଏଇଟା ଭଲ, କିନ୍ତୁ ମୋ ଇଚ୍ଛାଟା ପୂର୍ଣ୍ଣ ହବ ସେଟା ହବ। ଆଉ ସବୁ କେସ୍ରେ ଜିଦି ହେଉଛି ଖରାପ। ଏ ଜିଦ୍ ଯେଉଁ ଗୁଣ ରହିଛି ସେଟା ଗୋଟିଏ ଜିନିଷ ପାଇଁ ଭଲ, ମୁଁ ଏଇଟା କରିବି ଭଗବାନ ପାଇଁ, ଏଇଟା କରିବି ପ୍ରଭୁଙ୍କ ପାଇଁ, ଏଇଟା କରିବି, ଏତିକି ମୋର ଭଜନ କରିବି, ଏତିକି ମୋର ସାଧନ କରିବି, ନିଜ ପାଇଁ କିଛି କରି ଜିଦିରା, ଯେତେବେଳେ ନିଜ ପାଇଁ ଜିଦିରା ଲାଗିବ ସବୁଠୁ କ୍ଷତିକାରକ ହୁଏ। ଆଜି ଯେଉଁମାନେ ଆତ୍ମହତ୍ୟା କରିଛନ୍ତି, ଯଦି ସୁଇସାଇଡ୍ ଯେଉଁ ନୋଟ୍ସ ନବ, ଯଦି ଯେତିକି ଲୋକ ଆତ୍ମହତ୍ୟା କରିଛନ୍ତି ତା ଦେହରେ ଜିଦ୍ ଘର ଲୋକ ଅଧିକା ଥିବେ, ଦେଖିବେ ତାଙ୍କ ପରସେଣ୍ଟ ନେବେ, ସେମାନେ ଜିଦ୍ କରୁ ସବୁ। ଯେମାନେ ମ୍ୟାକ୍ସିମମ୍ ଭୁଲ ପଥକୁ ଜାଣି ସେମାନେ ଜିଦ୍ କର, ଗୋଟେ କରିବି ଦେଖିବା ମୋର କିଏ କ'ଣ କରିବ। ଜିଦ୍ରା କେବେ ଭଲ ନୁହେଁ, କିନ୍ତୁ କେବଳ ଗୋଟିଏ ଜିନିଷରେ ଭଲ, ଏଇଠି ପ୍ରଭୁଙ୍କ ପାଇଁ ଏଇଟା ମୁଁ କରିବି, ନିଜ ପାଖରେ ଲାଗିଲା ମାନେ ଏଇଟା ବିଷୟ ହେଇଯିବ। ଯଶୋଦା ଧାଇଁଲା ପରେ ଧାଇଁଲା ପରେ ତାଙ୍କ ଜିଦ୍ ଛାଡ଼ିଦେଲେ, କହିଲେ ନା କାହ୍ନାକୁ କେତେ କଷ୍ଟ ହଉଥିବ, ମୋ ଯଦି ମୋତେ ଯଦି ଏତିକି କଷ୍ଟ ହେଲାଣି କାହ୍ନାକୁ କେତେ କଷ୍ଟ ହଉଥିବ, ଏଇଟା ବିଚାର କରୁ କରୁ ପାଦକୁ ଚାହିଁଦେଲେ, କୃଷ୍ଣଙ୍କର ପାଦକୁ ଚାହିଁଦେଲେ, ଦେଖିଲେ କୃଷ୍ଣଙ୍କର ପାଦ ସବୁ ଲାଲ ପଡ଼ିଗଲାଣି, ଦୌଡ଼ୁଛନ୍ତି ନା ଛୋଟ ବାଳକ ଖାଲି ପାଦ ଦୌଡ଼ୁଛନ୍ତି, ସେଠି କହିଲାରେ ମୁଁ କି ଚଣ୍ଡାଳୁନି କ'ଣ କରୁଛି, କେତେ କୃଷ୍ଣ ଏତିକି ଚିନ୍ତା କରିବା ମାତ୍ରେ କୃଷ୍ଣଙ୍କ ଗତି ସ୍ତମ୍ଭିତ ହେଇଗଲା, ଠିଆ ହେଲା, ପାଖରେ ଥିଲେ ବି ଧରି ହବନି, ଯେପର୍ଯ୍ୟନ୍ତ ତାଙ୍କୁ ଚିନ୍ତା ନ କରିବା, ତାଙ୍କ ସୁଖ ଚିନ୍ତା ନ କରିବା, ମୁଁ କରିଦେବି, ଆମି କର୍ତ୍ତା, ଆମି ଭକ୍ତା, ଆମି ପାଲୟିତା, ଇଏ ବୁଦ୍ଧି ଚଳିବନି, ଭଗବାନଙ୍କ ପାଖରେ ଏସବୁ ଚଳିବନି। ଯେତେବେଳେ କୃଷ୍ଣ ରହିଗଲେ, ଯଶୋଦା ଭାବିଲେ କ'ଣ, ଇଏ କୃଷ୍ଣ ଆଉ ଚାଲି ପାରୁନା, ଦୌଡ଼ି ପାରୁନା, ଧରି ନେଲା, ଧରା ଦେଲେ କୃଷ୍ଣ, କୃଷ୍ଣ ଧରା ଦେଲେ, ଗତିଟା ରହିଗଲା ଆଉ, ଧରିଦେଲେ କୃଷ୍ଣଙ୍କୁ ଆଉ। କୃତାଗ ସନ୍ତମ ପ୍ରରୁଦ୍ଧ ମକ୍ଷିଣୀ କସନ୍ତ ମଞ୍ଜନ କସନ୍ତ ମଞ୍ଜନ ନସିନୀ ସ୍ୱପାନିନମ ଉଦ୍ବିକ୍ଷମାଣ ଭୟବିହ୍ଵଲକ୍ଷଣ ହସ୍ତ ଗୃହୀତ୍ୱାଭିଷୟନ୍ତ ବ୍ୟାଗରୁତ। ଯଶୋଦା ଧରିଲେ ହାତରେ, ବାମ ହାତରେ ଧରିଛନ୍ତି କୃଷ୍ଣଙ୍କର, ଡାଣ ହାତରେ ଧରିଛନ୍ତି ଯଷ୍ଟିଟାକୁ, କୃଷ୍ଣଙ୍କର ହାତଟାକୁ ନିଜ ନିଜ ବାମ ହାତରେ, କୃଷ୍ଣଙ୍କର ଡାଣ ହାତରକୁ ଧରିଛନ୍ତି, ନିଜ ବାମ ହାତରେ କୃଷ୍ଣଙ୍କ ଡାଣ ହାତରେ ଧରିଛି। ମୁଁ ଏ ଧରିବି ତୁମ ହାତରେ, କୋଉ ହାତରେ ଧରିବି, ବାମ ହାତରେ ଧରିବି ତୁମ ଡାଣ ହାତରେ ନା ଆଉ, ତେଣୁ ସେ ଡାଣ ହାତରେ ଧରିଛ ହାତରେ ବାଡ଼ି। ଆଉ କ'ଣ କରୁଛନ୍ତି ନା, କୃତାଗ ସମ୍ତମ ପ୍ରରୁଦମ ମକ୍ଷିଣ, ନିଜେ ଧରା ଦେଲେ ଏବଂ ମା ଆଗରେ କହୁଛନ୍ତି ମୁଁ କୃତାଗସ, ମୁଁ ହେଉଛି ଅପରାଧ କରିଛି। କ'ଣ କାହିଁ କ'ଣ ଅପରାଧ କରିଛି ନା, ଭାଙ୍ଗି ଦେଇଛି, କୋଉଟା ହାଣ୍ଡିଟା ଭାଙ୍ଗି ଦେଇଛି। ଆରେ ଯଶୋଦା ହାଣ୍ଡି ଭାଙ୍ଗିବା କଥା କହୁନାହାନ୍ତି, ଜୀବନରେ ଏ ଧନ ହଉଛି ଗୋଟେ ପଦରଜ ଉପମା ମହାତ୍ମା ମାନଙ୍କ ପାଇଁ, ଭଗବାନଙ୍କ ଯିଏ ଭଗବାନଙ୍କ ପାଇଁ ଧନଟା ଗୋଟେ ସାଧାରଣ ନୀତିକାର ମାନେ ଲେଖୁଛନ୍ତି ପଦରଜ ଉପମା। ଗୋସ୍ୱାମୀ ମାନେ ସବୁ ପାଦରେ ଠେଲି ଦଉଥିଲେ ଧନକୁ, ଚାଲ 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 କଣ ହବ ମାର ସଂସାର, ଏଟା ଧନଟାର ମହିମାଟା ବହୁତ ବଡ଼। ଲୋକ କହନ୍ତି କେମିତି ଚଳିବ ଧନ ନହେଲେ, ଧନ ନହେଲେ କେମିତି ଚଳିବ ସଂସାର ଲୋକ ଜାଣିନି, ଧନ ନହେଲେ କେମିତି ଚଳିବ ଭଗବାନଙ୍କ ଭକ୍ତ ଜାଣି। ଲକ୍ଷ୍ମୀପତି ଅଛନ୍ତି ନା, ସେ କୋଉ ବାଟ ହେଲେ ଚଳଉଛନ୍ତି, କେମିତି ଚଳୁଛୁ ଧନ ବିନା ଧନରେ କେମିତି ଚାଲିଛି ସେଟା ଜାଣିବ। ଭଗବାନଙ୍କର ମୁଖ ଦେଇଛନ୍ତି ତୁ ବଞ୍ଚେଇବେ ଧନ ଦେବେ, ଏଥିରେ କୌଣସି ବିଚାର କରିବା କୌଣସି ବିଚାର ଯୋଡ଼ିବା ଆବଶ୍ୟକ ନାହିଁ। କୃତାଗସମ ଯଶୋଦା ଯେ ରାଗି ଯାଇଛନ୍ତି ମୋ ହାଣ୍ଡି ଭାଙ୍ଗି ଯାଇଛି ବୋଲି, କିନ୍ତୁ ଯଶୋଦାକୁ କୃଷ୍ଣ ଚିନ୍ତା କରୁଛି କଣ ମୁଁ କେତେ କଷ୍ଟ ଦେଲି କାହାକୁ, ଦୌଡ଼ିଲିଣି ଯଶୋଦାଙ୍କୁ, ହଇରାଣ କଲିନି, ଆଉ ମାଖନକୁ ନଷ୍ଟ କଲି, ଦଧି ହାଣ୍ଡିକୁ ଭାଙ୍ଗିଲି, ତେଣୁ ମୁଁ ହେଉଛି କୃତାଗସ। ଇଏ ଭଗବାନଙ୍କର ମହିମା, ଦୋଷ ସ୍ୱୀକାର ଭଗବାନ ବି କରୁନଛନ୍ତି, ଭଗବାନ କରୁନଛନ୍ତି ଦୋଷ ସ୍ୱୀକାର, କିନ୍ତୁ ମଣିଷ କରିବନି। ମଣିଷ କେବେ ସିଏ ମହାତ୍ମା ହେଇଯାନ୍ତି, କେଉଁମାନେ ମହାତ୍ମା ହୁଅନ୍ତି ସଂସାର କିଏ ପ୍ରବଚନ ଦେଇକି ମହାତ୍ମା ହେଇନାହାନ୍ତି। ଇଏ ସଂସାର ଲୋକଙ୍କୁ ବୁଲେ ହବ ଭୂତେ ହବ, ବଡ଼ ବଡ଼ କଥା କହିକି ମହାତ୍ମା ହେଇପାରନ୍ତିନି। ମହାତ୍ମା ଯେଉଁମାନେ ନିଜର ଦୋଷକୁ ସ୍ୱୀକାର କରିନିଅନ୍ତି ଭଗବାନଙ୍କ ଆଗରେ, ସେମାନଙ୍କର ଶୁଦ୍ଧିକରଣ ଯାଏ, ସେମାନେ ମହାତ୍ମା ହୁଅନ୍ତି। ନିଜ ଦୋଷକୁ ସ୍ୱୀକାର କରିବା ବୁଝିଲେ ସହଜ, ଖାଲି ଗୋଟେ କଣ କୁହନ୍ତି ଘୋଡ଼ାରେ ପଡ଼ିକି ଖାଲି ଗୋଟେ ଘଣାରେ ପଡ଼ି କୁହନ୍ତି ନା, ଅଡ଼ୁଆରେ ପଡ଼ି ଖାଲି ମାନିବା କଥା, ମନ କେବେ କହିବନି ମୁଁ ହଉଛି ଦୋଷୀ ବୋଲି। ମନ ଗୋଟେ ଏମିତିକା ଏଲିମେଣ୍ଟ, ସେ ଗୋଟେ ଏମିତିକା ବସ୍ତୁ, ସେ ସମସ୍ତେ ଦୋଷ ଦେଖିବ, କେବେ ନିଜେ ଦୋଷ ଦେଖିବେ। ସେଥିପାଇଁ ସେ ଗୋଟେ ଜୀବ ହେଇକି ରହିଛି, ଯେତେବେଳେ ନିଜ ଦୋଷରେ ତାକୁ ଦେଖାଯିବ ସମସ୍ତଙ୍କର ଗୁଣ ଦେଖାବ, ସେ ମହାତ୍ମା ହବ। ମହାତ୍ମା ଭିତରେ ଏତିକି ହେଉଛି ପାର୍ଥକ୍ୟ ସାଧାରଣ ମାନବ ଭିତରେ, ସାଧାରଣ ମାନବ ନିଜକୁ ବଡ଼ ଭାବେ ଅନ୍ୟକୁ ଛୋଟ ଭାବେ, ନିଜର ଗୁଣ ଅନ୍ୟର ଦୋଷ, କିନ୍ତୁ ମହାତ୍ମା ଓଲଟା ହେଇଯାନ୍ତି, ସେ ସବୁବେଳେ ନିଜର ଦୋଷ ତାଙ୍କୁ ଦେଖା ହବ ଆଉ ଅନ୍ୟର ଗୁଣ ଦେଖା ହବ, ସେଥିପାଇଁ ସେ ମହାତ୍ମା। ଭଗବାନ ବା ନିଜେ କୃତାଗସମ, ଭଗବାନ ନିଜେ କହୁଛନ୍ତି, ଭଗବାନ ଆଗେ କୃଷ୍ଣ କଣ କରୁଛନ୍ତି, କୃତାଗସମ ତମ ପ୍ରରୋଦମ ଅକ୍ଷୀଣମ କାନ୍ଦିବା ଆରମ୍ଭ କରିଦେଲେ, ସେ କହୁନାହାନ୍ତି ରୁଦନ୍ତ ମୁହୁ ନେତ୍ର ଯୁଗ୍ମ ମୃଜନ୍ତମ କରାମ୍ବୁଜ ଯୁଗ୍ମେଣ ସାଟଙ୍କ ନେତ୍ର, ପୁରା ଭୟରେ ଚାହୁଁଛନ୍ତି, ହାତକୁ ଏମିତି ଦୁଇ ହାତରେ ପୁଛୁଛନ୍ତି, ମାନେ ଭଗବାନ ଦେଖଉଛନ୍ତି ଦେଖ ଏ ସଂସାର କେମିତିକା ଆଖିରୁ ନିଜ ଆଖିରୁ ଲୁହ ନିଜେ ପୁଛିବାକୁ ପଡୁଛି ମୁଁ ଏ ଦୁନିଆକୁ ଆସି, ଯଶୋଦା ମୋ ଆଖିରୁ ପୁଛୁନାହାନ୍ତି, ଏ ସଂସାର ଏୟା ନିଜ ଆଖିରୁ ଲୁହକୁ ନିଜେ ପୁଛିବାକୁ ପଡିବ। ଦେଖ ଭଗବାନ ଆଜି ସଂସାରକୁ ଆସି ଶିଖଉଛନ୍ତି ନିଜ କଣ କରାମ୍ବୁଜ କରମ୍ବୁଜ କରମ୍ବୁଜ କରପଦ୍ମରେ କରାମ୍ବୁଜ ଯୁଗ୍ମେଣ, ଯୁଗ୍ମେଣ କଣ ଦୁଇଟା ଦୁଇଟା ଏମିତି ନିଜ ସାଟଙ୍କ ନେତ୍ର ଭୟରେ, ଯଶୋଦା ବାଡ଼ି ଦେଖୁଛନ୍ତି ନା, ଏଠି ସେ କଥା କହୁଛନ୍ତି କୃତାଗସମ ତମ ପ୍ରରୁଦନ୍ତ ଅକ୍ଷିଣମ ପ୍ରରୁଦନ୍ତମ ପ୍ରକୃଷ୍ଟ ରୂପେଣ ରୁଦନ୍ତମ, ମୁଁ ଆଉ କେବେ ମୁଁ ଭୁଲ କରିବିନି, ପୁରା କାନ୍ଦୁ ବାଡ଼ିଟା ଦେଖି ଯଶୋଦା କହୁଛି ତୁ ଏତେ କାହିଁ ଭୟ କରୁଛୁ, ମୋତେ ବାଡ଼ିଟା ଦେଖିଲା ଡର ଲାଗୁଛି, ବାଡ଼ିଟା ଦେଖ ଅସୁର ପେଟ ଭିତରେ ପଶିକି ବାହାରିକି ଆସିଛନ୍ତି, କେତେ ବକାସୁର କେତେ କେତେ ପୁତନା ତାଙ୍କୁ ମାରିକି ଆସିଲେଣି, ମଣକୁ ଯାଇକି କାଳିଆ ଉପରେ ଡ୍ୟାନ୍ସ କରିକି ଆସିସାରିଲେଣି, ଏବେ ଡର ଲାଗୁଛି। ଏ କୃଷ୍ଣଙ୍କର ଏସବୁ କରିବେ ନା, ଯୋଉ ଲୀଳା ହେଇନି ହବ ସବୁ ଭୟ କଣ ଭଗବାନଙ୍କର ଅଛି, କିନ୍ତୁ ଏ ଲୀଳା ଯଶୋଦାଙ୍କୁ ଆନନ୍ଦ ଦଉଛନ୍ତି, ଯଶୋଦାଙ୍କର ବାତ୍ସଲ୍ୟ ବଢୁଛି, ଆରେ ଯାହା ହଉ ଏଇଭଳିଆ ଶାସନ ହେଇଗଲେ କାନା ପୁରା ଠିକ ହେଇଯିବ, ଆଉ କିଏ ଚୋରି ଫୋରି କିଛି କରିବେନି, ତାଙ୍କ ଆଗରେ ଏଇଟା ଅଭିନୟଟା କରୁଛନ୍ତି। କୃତାଙ୍ଗ ସନ୍ତମ ପ୍ରରୁଦଣ୍ଡ ମକ୍ଷିଣମ କସନ୍ତ ମଞ୍ଜନୀ ଅସିନ ସୋ ପାଣି ନାମ, ଏ ସେମ୍ କଥା, ନିଜ ଅଞ୍ଜନୀ କଣ କାଜଲକୁ ଲୁହକୁ ମୁହଁଟା କୃଷ୍ଣଙ୍କର ମୁହଁ କେମିତି ହେଇଛି, ଏଣେ ଛୁଆ ଦେଖିନ ଛୁଆ ସବୁ କଳା କାନ୍ଦିଥିବ, ଏଣେ କଳା ଆଖିରେ ଲାଗିଥିବେ, ସିଏ ସବୁ ବୋଇଥିବ ଧାରଧାର, ଛୁଆ ଯେମିତି ଦେଖାଯାଆନ୍ତି କୃଷ୍ଣ ସେମିତି ଦେଖାଉଛନ୍ତି, ଯଶୋଦା ମାତା କଣ ସକାଳୁ ସକାଳୁ କଣ ଅଞ୍ଜନୀ ପିନ୍ଧେଇଥିବେ ନା କଣ ଲେଖୁଛନ୍ତି କଣ ଅଞ୍ଜନ ଲେଖା ନଥିବ ନା କ'ଣ ଏଟା, ଅଞ୍ଜନୀ ସର୍ବତ୍ର ପ୍ରସାରୟନ୍ତି, ଅଞ୍ଜନୀ ଲେଖିଛନ୍ତି ନିଜ ନିଜ ହସ୍ତରେ ଅଶ୍ରୁଜଳ, ଅଞ୍ଜନ ନୁହେଁ। ଆଉ ଓରୁଣା ଅଞ୍ଜନ କ'ଣ ପିନ୍ଧିଥିବେ, କଳା ପିନ୍ଧିଥିବେ ନା କ'ଣ, ତେଣୁ ସବୁଆଡ଼େ ଲାଗିଛି କ'ଣ ଅଶ୍ରୁ ଜଳ ଗୁଡ଼ା ଲାଗିଛି। ସୋ ଉଦ୍ଭିକ୍ଷମାଣ ଭୟବିହ ଲକ୍ଷଣ, ଉଦ୍ଭିକ୍ଷମାଣ ଭୟବିହ ଲକ୍ଷଣ, ପୁରା ବାଡ଼ିକି ଦେଖିକି ଛୁଆମାନେ ଯଦି ଡେଇଁ ପଡ଼ନ୍ତି, ମାଡ଼ ଖାଇତେ ଛୁଆଟେ ଗୋଟେ ମନେ ଅଛି, ହଁ କ'ଣ ମନରେ ଗୋଡ଼େଇ ଗୋଡ଼େଇ ପିଟନ୍ତି ବାପା ସବୁ ଜାଣିଛ ନା ନାହିଁ, ବାନ୍ଧି ପକେଇ ବାନ୍ଧି ପକେଇ ଏମିତି ବେଳେ ଗାମୁଛାରେ, ଆଗରୁ କ'ଣ ଦୌଡ଼ି ଗାମୁଛାରେ ପିନ୍ଧିବେ, ବଦମାସ ହଉଛୁ ସେ ଖୁଟ ଖାଇଛ ମ୍ୟାଡ଼ମ, କୋଉଠି କାହିଁ ତୁମର ମନରେ ଦେବ ବାଡ଼େ, ଯୋଉ ପାଞ୍ଚଣ ଯୋଉ ଗାଈ କ'ଣ ବଳଦ ଗୁଡ଼ା ପାଞ୍ଚଣରେ, ବଳଦ ଗୁଡ଼ା ପାଞ୍ଚଣରେ ବାଡ଼ା ହବ, ଗାମୁଛା ଗାମୁଛା ବାନ୍ଧିବେ, ଖରାବେଳେ କାହିଁ ଶୋଇନୁ ବୁଲୁଛ, ପିଟା ହଉଥିବ ଆଉ, ସେ ଖାଲି ବାଡ଼ି ଦେଖି ଯାହା ହଉଥିବ ସେ ଛୁଆ ଭୋ ଭୋ ହେଇ କାନ୍ଦୁଥିବ, ସେ ଯାହା ଯୋଉ ଡାକ ମାରୁଥିବ ଯେମିତି ଦେଖିଲେ ତୁମେ କହିବ ଇଏ ପ୍ରାଣ ପ୍ରାଣ ଚାଲିଯିବ, ଛୁଆ କ'ଣ ତାଙ୍କୁ ଖାଲି ବାଡ଼ି ଦେଖିଲା ମାନେ ହାଉଳି ଖାଇବେ, ଛୁଆକୁ ଦେଖନ୍ତୁ ଗୋଟେ ଛୁଆକୁ ସେ ମାଲୋ ମାଲୋ ଖାଲି ତୁମ ହାତ ବାଜୁ ନଉନୁ, ସେ ଆଉ ଗୋଟେ ଗୋଟେ ଗାଲୁଆ ଅଛନ୍ତି ତାକୁ ହାତ ନ ଉଠଉନି ସେ କାଳେ କାନ୍ଦିବେନି, ଗୋଟେ ଗୋଟେ ନାହାନ୍ତି କି ତାକୁ ହାତ ଉଠିବାକୁ ପଡ଼ିବନି, ତା ଦେହର ହାତ ବାଜୁ ନଥିବ ସେ ଭୋ 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 ଭୋ। ଆଉ କୃଷ୍ଣ ସିଏ ଯୋଉ ଯାହା ହଉଛନ୍ତି ଭୟ ବିହ ଲକ୍ଷଣ, ଆଖି ପୁରା ଭୟ ଲାଗୁଛି, ଏମିତି ଚିତ୍କାର କରୁଛନ୍ତି ଦେଖିବା ନାହିଁ କ'ଣ କାହାକୁ ଏଇଟା ଯୋଉ କରୁଛନ୍ତି, କାହା ପାଇଁ ନନ୍ଦ କୁଆଡ଼େ ଗଲେ, ଏ ନନ୍ଦ କୋଉ ଅଛନ୍ତି, ନନ୍ଦ ଯାଇ କୁଆଡ଼େ, ସିଏ ଗୋବର୍ଦ୍ଧନ ପୂଜା ଯାଇନି, ନାଇଁ ବଳରାମ କୁଆଡ଼େ ଗଲେ, ବଳରାମ ବି ସେଦିନ ନାହାନ୍ତି, ସେଦିନ ନକ୍ଷତ୍ର ଯୋଗ ପଡ଼ିଛି, ଶୁଭ ନକ୍ଷତ୍ର ଯୋଗ, ଆଉ ଯଶୋଦା ରୋହିଣୀଙ୍କ ସାଙ୍ଗରେ ବଳରାମ ଯାଇଛନ୍ତି, ଦାମବନ୍ଧନ ଲୀଳା ଦିନ ନଥିଲେ, ଯେଉଁଦିନ ଯଶୋଦା ବାନ୍ଧିଛନ୍ତି ସେଦିନ ନାହାନ୍ତି ବଳରାମ, ବଳରାମ ଥିଲେ ପୁରା ବନ୍ଧା ହେଇଥାନ୍ତି, ଆସି ତାଙ୍କର ପଳେଇଛନ୍ତି ରୋହିଣୀ, ତେଣୁ ଜୋର ଡାକିଲେ ଆଉ କିଏ ବ୍ରଜବାସୀ, ଆଉ କିଏ ବୁଢ଼ୀ ବୁଢ଼ୀ ଅଛନ୍ତି କି ଆସିବ ମୋ କତିକି, ସେନେ ସିଏ ପୁରା ହୋଲା ହାଲାଗୁଲା ଗଲା, ହାଲାଗୁଲା ଗଲା ବେଳକୁ କିଏ ଯଶୋଦାଙ୍କ ପାଖକୁ କିଏ ଆସିବ, ଯଶୋଦାଙ୍କର ଯୋଉ ଭୀଷଣ ମୂର୍ତ୍ତି ସେଦିନ ରାଗିଗଲେଣି, ଦୌଡ଼ିଛନ୍ତି ନା ଏ ବଳଦ ତୁମକୁ ଦୌଡ଼େଇବେ, ଗାଈ ଦୌଡ଼େ ତାପରେ କ'ଣ ହବ, ଧରିଦେଲେ ପିଟିବ ଛୁଆ ଗୁଡ଼ାଙ୍କୁ ସେଇଭଳିଆ, ତାଙ୍କ ରାଗ ଲାଗିଛି ଆଉ କ'ଣ, ଯଶୋଦା ପିଟିବେନି, ବିରକ୍ତି ଲାଗିଲାଣି, ଯଶୋଦା ଚାହୁଁନାହାନ୍ତି ଭୟ, ଏମିତି କୃଷ୍ଣ ନିଜେ ନିଜେ ତାଙ୍କର ଆକ୍ସନ କରିକି ଭୟ ବିହ୍ୱଳ କ୍ଷଣ। ହସ୍ତଗୃହିତା ବିଷୟନ୍ତ ଅବାଗରଥ, ହାତକୁ ଧରିନେଲେ, ଧରିକି ତାଙ୍କୁ କ'ଣ କରୁଛନ୍ତି, ଭର୍ସନା କରୁଛନ୍ତି। ଦେଖ ଭଗବାନ କ'ଣ କରାଯାଏ, ସ୍ତୁତି କରାଯାଏ, ଯଶୋଦା କ'ଣ କରୁଛନ୍ତି, ଭର୍ସନା କରୁଛନ୍ତି, ଏ ହେଲା ପ୍ରେମ। ଗାଳି ଗାଳି ଦଉଛନ୍ତି ପ୍ରେମରେ, କ'ଣ କହୁଛନ୍ତି ଚକ୍ରବର୍ତ୍ତୀ ଲେଖୁଛନ୍ତି, ଯୋଗୀ ଦୃଷ୍ପାପ୍ୟକ୍ତଂ ନ କେବଳଂ ଧୃତମ ଧୃତବତୀ ହେବ କିନ୍ତୁ ବ୍ରହ୍ମାରୁଦ୍ରା ବି ଅନିସଂସ୍ତୁୟମାନଂ ତମ ଭର୍ଷୟତ ବି ମହାକାଳାଦୀନାମ ଅପି ଭୟ ହେତୁ ତଂ ଜଷ୍ଟି ମାତ୍ରେଣ ଅପି ଭୟାତ ଇତିଆହ କୃତାଗସମ। ଦୁଇଟା ଜିନିଷ ଲେଖିଲେ ଚକ୍ରବର୍ତ୍ତୀ, କେବଳ ଯେ ଯୋଗୀମାନଙ୍କର ଦୃଷ୍ପାପ୍ୟ, ଯୋଗୀମାନେ କେବେ ବି ଭଗବାନ କୃଷ୍ଣଙ୍କୁ ପାଇପାରିବେ, କ'ଣ ସେ ଲେଖିଲେ ସେଇଟା, ୟଂ ବ୍ରହ୍ମା ରୁଦ୍ର ବରୁଣ ଧ୍ୟାୟନ୍ ଦିବ୍ୟ ପଦେଇ, ସେଠି ଲେଖେ ନା ସେ ସେମାନେ କେବଳ ଧ୍ୟାନ କରନ୍ତି, କେବଳ ଧ୍ୟାନ କରିବେ, ଧ୍ୟାନର ବିଷୟ ଧ୍ୟାନର ଗମ୍ୟ ହେଇକି ରୁହନ୍ତି, ଅତି ବେଶୀରେ ସେ ପରମାତ୍ମାଙ୍କୁ ଉପଲବ୍ଧି କରିପାରିବେ, କୃଷ୍ଣଙ୍କ ସାଙ୍ଗରେ ଦୌଡ଼ା ଦୌଡ଼ି କରିବେ, ତାଙ୍କୁ ଧରିବେ ଖେଳିବେ, ଏଇଟା ତାଙ୍କ ଭାଗ୍ୟର ନାହିଁ, ଏଇଟା ଦୃଷ୍ପାପ୍ୟ। ଏଠି ଲେଖିଲେ ବା ଯୋଗୀ ଦୃଷ୍ପାପ୍ୟ, ଯୋଗୀମାନଙ୍କ ପାଇଁ ଦୃଷ୍ପାପ୍ୟ, ତଂ ନ କେବଳ ଧୃତ, କେବଳ ଧରିଲେନି ଯଶୋଦା, କ'ଣ କଲେ, ବ୍ରହ୍ମା ରୁଦ୍ରାଭି ଅନିଶସ୍ତୁୟମାନମ, ବ୍ରହ୍ମା ରୁଦ୍ର ଯାହାଙ୍କୁ ଅନିଶ ଅନିଶ ମାନେ କ'ଣ, ଦିନ ରାତି ସ୍ତୁତି କରୁଛନ୍ତି, ତାଙ୍କୁ ଭର୍ସନା କଲେ, ଗାଳି ଦେଲେ, କ'ଣ ଗାଳି ଦେବେ ସେ କହିବେ, ଭଗବାନଙ୍କୁ ଗାଳି ଦେଉଥିଲେ, ଆଉ ଯଶୋଦା ଗୋପୀମାନେ ଗାଳି ଦିଅନ୍ତିନି, ଭୁବନେଶ୍ୱର ଗାଳି ଦିଅନ୍ତି, ଭଗବାନ ଏଟା ଶୁଣିବା ନେଇକି ଆସନ୍ତି ନା, ଆଉ ଭଗବାନ ଜଗତକୁ ଆସିଛନ୍ତି ନା ଏଇଥିପାଇଁ, ତାଙ୍କ ପ୍ରେମୀ ଭକ୍ତ ତାଙ୍କୁ କିଛି କହିବ, ଏସବୁ ଭଜନ ନିମାଇ ହରିଚନ୍ଦନ ଶୁଣିଛ, ଭଜନ କୋଉଠି ଶୁଣିଛ, ରେଡ଼ିଓ ସହିତ ଏବେ ବାଜୁଛି, ମୁଁ ତ ଜାଣିନି ରେଡ଼ିଓ ବାଜୁଛେ, ତାର ତାର ଭଜନ ଅଛି, ପଥର ହେଲେ ପ୍ରଭୁ ପଥର ଟେକା, ପଥର ଟେକା କିଏ, କୃଷ୍ଣ ଗୋବର୍ଦ୍ଧନ ଧରିଥିଲେ, ତୁମେ ପଥର ହେଇଗଲେ କି, ପଥର ହେଲେ ପ୍ରଭୁ ପଥର ଟେକା, କଣ ସେ ଖାଲି ପଥର ପଥର ଲେଖିଛ, ହଁ ପଥର ନୀଳ ଚକ୍ରରେ ଉଡ଼େ ପଥର, ଏ ପଥର ମନ୍ଦିର ଭିତରେ ତୁମେ ବସିଛ, କି କଣ ଯିଏ ଶୁଣିବ ସେ କଣ କହିବ, ଏଇଭଳିଆ ସବୁ ତାଙ୍କ ସୁସିଧା ସୁପ୍ରେମରେ ଏଇଟା ସମସ୍ତେ କହିପାରିବେନି, ଭଗବାନ ତୁମେ କଣ ଆସି ଗାଳି ଦେବ ଠାକୁର, ନା ଆସି ରାଧାମାଧବ ଗାଳି ଦେବ, ଯେତେବେଳେ କଣ କିଛି ହେଇଯାଉଛି, ପ୍ରଭୁ ମୋ ବିଜନେସ ଗଲା, ଏହା ଗଲା, ତୁମକୁ ପୂଜା କରି କଣ ହେଲା, ଲସ୍ କହୁଛ ନା, ଠାକୁରଙ୍କୁ ପ୍ରେମ ସ୍ନେହ ଅଛି କିଛି ନାହିଁ, ଭଗବାନଙ୍କୁ ଲୋକ ଯୋଉ ଗାଳି ଦିଅନ୍ତି ଏଇଥିପାଇଁ, ମୋ ପିଲାକୁ ନେଇଗଲୁ, ମୋ ଛୁଆକୁ ନେଇଗଲୁ, ଏଇଟା ଏସବୁ ପ୍ରେମୀ ଭକ୍ତମାନେ ସବୁ ଏଇଟା କୁହନ୍ତି, ରାଧାରାଣୀ ସହିତ କୁହନ୍ତି ଗାଧାର ଲମ୍ପଟ କହ କହ ହେ ଲମ୍ପଟ ରସନ ଷଠ ନାଗର, ଏସବୁ ଆମ କବିମାନେ ସବୁ ରଚନା କରିଛନ୍ତି, ଗୋପାଳ କୃଷ୍ଣ ସବୁ ରଚନା କରିଛନ୍ତି, କହ କହ ହେ ଲମ୍ପଟ ଷଠ ନାଗର, ହେ ଷଠ ନାଗର କୁଆଡ଼େ ତୁମେ ଯାଇଥିଲ, ଏସବୁ ପ୍ରେମର ଜିନିଷ, ଆକୁ ଏଇ ସାଧାରଣ ଲୋକ କିଛି ବୁଝିପାରିବେନି, କଣ ଭଗବାନଙ୍କୁ ଏମିତି କୁହାଯିବ, ସେ ଯଶୋଦା ଗାଳି ଦେଉଛନ୍ତି, କଣ ଗାଳି ଦେଉଛନ୍ତି କହିଛନ୍ତି, ଅହର୍ନିଶ ଯାହାକୁ ସ୍ତ୍ରୀୟମାନେ କରନ୍ତି, ତମ ତମ ଭର୍ସୟା ତମକୁ ତାଙ୍କୁ ଭର୍ସନା କଲେ କହିବେ, କମ୍ ଭର୍ସନା କଲେ, ଆଉ ମହାକାଳ ଦିନାମ ଅପି ଭୟ ହେତୁ ତମ ଜଷ୍ଟି ମାତ୍ର ଅପି ଭୟାଦନ ଅପି ତିହ, ମହାକାଳ ଯାହାକୁ ଡରନ୍ତି ତାଙ୍କୁ ବାଡ଼ି ଦ୍ୱାରା ଡରଉଛନ୍ତି ଯଶୋଦା, ଦେଖୁଛୁ ତ ତୋ ଗାଲୁକୁ ସେକିଦେବି, ଯଶୋଦା କହୁଛି କୃଷ୍ଣ କହୁଛି ମା ତୁ ଯାହା କରୁଛୁ କର, ବାଡ଼ିଟା ଆଗେ ଫିଂ, ବାଡ଼ିଟା ମୋତେ ଦେଖାନି, କୃଷ୍ଣ ଖାଲି ଖାଲି ଗୋଟେ ଆକ୍ସନ କରିବା, ବାଡ଼ିଟା ମୋତେ ଧରନି, ଯଶୋଦା କହୁଛି ତୋର ଏତେ ଭୟ ଦୁଷ୍ଟ କାହିଁ କହୁଛୁ, ତୋର ଏତେ ଭୟ ଦୁଷ୍ଟ କାହିଁ କହୁଛୁ, ନା ମା ମୁଁ ଆଉ କେବେ ହେବିନି, ଯେମିତି ପୁରା ବାଳକ କରନ୍ତି ସେମିତି କରୁଛନ୍ତି, ମହାକାଳ ଯାହାକୁ ଭୟ କରନ୍ତି ସେ ଆଜି ଯଶୋଦାଙ୍କର ଜଷ୍ଟିକୁ ଭୟ କରୁଛ, ଇଏ ପ୍ରେମର ମହିମା, ଅଞ୍ଜନ ଅଶିନୀ ସର୍ବତ୍ର ପ୍ରସାରୟନ୍ତି ମସି ପୟୋସ୍ତ ଅକ୍ଷିଣୀ ସୋ ପାଣି ନାମ ସୋ ବାମ ବାମ ପାଣି ପୃଷ୍ଠନ ଏବ ସମ୍ମର୍ଦ୍ଦୟନ୍ତି, ଦକ୍ଷିଣ ପାଣି ମାତୃ ଗୁହିତତ୍ୱାତ୍, ଦକ୍ଷିଣ ହାତଟାକୁ କିଏ ଧରି ନେଇଛନ୍ତି, ମା ଧରଣ, ଇଏ ଲେଖିଲେ କରମ୍ବୁଜ ଯୁଗୁମେନ ସାଟଙ୍ଗ ନେତ୍ର, ଦୁଇ ହାତରେ ପୋଛୁଛନ୍ତି, କିନ୍ତୁ ଭାଗବତରେ ସୁଖଦେବ ଗୋସ୍ୱାମୀ କଣ କହୁଛନ୍ତି, ଗୋଟେ ହାତରେ ଯଶୋଦା ଧରିଛନ୍ତି, କେଉଁ ହାତକୁ, ଡାହାଣ ହାତକୁ, ଯଶୋଦା ତାଙ୍କ ବାମ ହାତରେ ଡାହାଣ ହାତକୁ, ଆମେ ଭଗବାନ ଧରିଲେ କୋଉ ହାତରେ ଧରିବା, ଡାହାଣ ହାତରେ ଧରିବ ନା, ବାମ ହାତରେ ଠାକୁରଙ୍କୁ ଲଗେଇବି, ହେ ଯଶୋଦା ଏକ ଆଠ ବାମ ହାତରେ, ପୁତ୍ର ସ୍ନେହରେ ବାମ ହାତରେ ଧରିଛନ୍ତି, ଦକ୍ଷିଣ ହସ୍ତରେ ଦୃଷ୍ଟି ଦେଖାଉଛନ୍ତି, ଆଣ୍ଡ କୃଷ୍ଣ କଣ କରୁଛନ୍ତି ନା, ଗୋଟେ ହାତରେ ତାଙ୍କର ଯେହେତୁ ଡାହାଣ ହାତଟା ଧରି ନେଇଛନ୍ତି କିଏ, ଯଶୋଦା, ବାମ ହାତରେ କେବଳ ଅଶ୍ରୁଡାକୁ ପୁଛନ୍ତି, ଏପଟ ସେପଟ ଭଗବାନ ପୁଛନ୍ତି ଦି ହାତ, ଆଉ କଣ କରୁଛନ୍ତି, ସୋ ବାମ ପାଣି ପୃଷ୍ଠେ ନା ସମ୍ବର୍ଦ୍ଧୟନ୍ତି, ଦକ୍ଷିଣ ପାଣି ମାତୃ ଗୁହିତ ଭିଷୟନ୍ତି ଜଷ୍ଟିଆ ଭାଇଅନ୍ତି, ଯଶୋଦା ଯେତିକି କହୁନାହାନ୍ତି ଖାଲି ବାଡ଼ିଟାକୁ ପାଖକୁ ଦେଖାଉଛନ୍ତି, ଛୁଆଙ୍କୁ ଦେଖିନି ଖାଲି ଏମିତି ଉଠିଲା ବେଳକୁ ସେ କଣ ହେବେ, ହାଉଲୁ ହାଉଲୁ ମାଉଲୁ ଖାଇବେ, ହଉ ବୋଲୁ ମାଲ ମାରି ପକାଇଲା ମାରି ପକାଲ, କିନ୍ତୁ କେତେ ବାଡ଼ିଟା ଦେଖୁଥିବୁ ତୁ ଏମିତି କାଇଁ ହଉଛୁ, ସେ ଏମିତି କଲେ କଣ ହବ, ବାପା କାନର ବାଜିବ, ସେ ବୁଢ଼ି ଥିବ, ସେ ବୁଢ଼ି ଦୌଡ଼ିକି ଆସିବ, କଣ ଶାଶୁ ଥିବ ନା, କଣ ଛୁଆଟା ମାରି ପକେଇବୁ ନା କଣ, କିନ୍ତୁ ହାତ ତ ଉଠେଇ ନା କଣ ପକେଇବୁ, ଛୁଆ ସବୁ କାଦ ଜାଣିଛ ନା, କାହାକୁ କାହା ଦ୍ୱାରା କେମିତି କଣ କାମ ହବ, ଗୋଟେ ଗୋଟେ ଛୁଆ ଅଛନ୍ତି ତାକୁ ଧରୁ ଧରୁ ସେ ଗଡ଼ି ପଡ଼ିବେ, ଖାଲି ଗଡ଼ିବେ, ମୋ ଛୁଆଟେ ଗୋଟେ ସବୁ ମୋର ମନେ ରହିଛି, ଗୋଟେ ଏତେ ଗାଲୁଆ ଅଛନ୍ତି ତାଙ୍କୁ ମାର ନ ମାର ତାକୁ ଖାଲି ଧରି ପକେଇଲା ମାନେ ସେ ଧୋଡ଼ିରେ ଗଡ଼ିକି ଏପଟେ ସେପଟେ ହାଉନୁ ହାଉନୁ ଖାଇବେ, ସେ ମା ଡରିକି ଛାଡ଼ିଦବ, କାହିଁକି ସମୟ ସେ ଶୋଧିବ, କୃଷ୍ଣ କାଇଦା ଜାଣିଛନ୍ତି, କୃଷ୍ଣ ଖାଲି ଯଷ୍ଟିଟାକୁ ଦେଖିକି, ଯଶୋଦା ଖାଲି ଦେଖାଉଛନ୍ତି, କୃଷ୍ଣ ସେ ବାଡ଼ିଟାକୁ ଦେଖିକି ଏମିତି ଆଖି ପାଖି କରିକି ଏମିତି ହଉଛନ୍ତି ଏଣେ ଆଖିରୁ, ଆଚ୍ଛା କାନ୍ଦିବାର କଣ ଦରକାର ଥିଲା, କନ୍ଦାକାଟା କଣ ଆଉ ବେପାର, ଏତେ ବେପାର କି ତୁମ ଦୌଡ଼ୁଥିଲ ଦୋସ୍ତେ ନା, କୃତାଗସ ମୁଁ ଆଜି କଣ କରିଦେଲି, କେତେ ବଡ ଭୁଲ କରିଦେଲି, ଯଶୋଦାଙ୍କୁ ଆଗତରା କାନ୍ଦି ପକେଇଲେ କଣ ହବ, ମାରଡ଼ା ଛୁଆଙ୍କର ସବୁ ଛୁଆଙ୍କ ପୋଲିସ ପେପର ଛୁଆ ପୋଲିସ ଗୁଡ଼ା ପକଉଛନ୍ତି, ଆଗତୁରା ଗାଲୁ ମାରିଲେ ମାଡ଼ ହବ, ମାଜାରିଲେ ପିଟିବ ନା, ଆ ତ ମୁଁ ତ ଭାଙ୍ଗିଛି ହାଣ୍ଡିଟା, ଆଣ ମାଙ୍କଡ଼କୁ ଖାଇବାକୁ ଦେଇଦେଇଛି ମାଖନ, ଆଗତୁରା କାନ୍ଦି ପକେଇବି, ସେ ସବୁ କୁହନ୍ତି ଛୋଟବେଳେ ମା ମାନେ ସବୁ କୁହନ୍ତି, ଦେଖୁନ ଆଗତୁରା କାନ୍ଦିକି ତାର ପାସ୍ କରି ନେଇଗଲା ଆଉ କଣ, ହଁ ହଁ ସେଣେ ସେ ଛୁଆ ଜାଣିଛନ୍ତି ନା, ଆଗତୁରା ଆସି କାନ୍ଦି ପକେଇବେ, ତା ଛୁଆକୁ ମାରିଥିବେ ଘରେ ଆସିକି ଆଗତୁରା କାନ୍ଦି ପକେଇବେ, ତା ମା ଆସି କହିଲେ ୟା ମା ତାର ଫାଇଟିଂ କରିବ, ସିଏ ନାହିଁ ଗାଁରେ ନାହିଁ ମା ମତେ ମାଇଲା, ଦେଖିଲ ସିଏ ତାକୁ ଚଢେଇ ଦେଇ ଚାଲି ଆସିଥିବ, ତାକୁ ବାଟା ପିଟା କରିକି ଆସିଥିବ, ଏଠି ଆସିକି ତାର କାନ୍ଦା କଟା କରି ଆଜ୍ଞା ମାରିଲା ମତେ ୟା କଲା ତା କଲା, ସିଏ ତାର ମା ମା ଲାଗିବ, ଇଏ ତାର ଆରାମସେ ବସିଲା, ଗାଲୁଆ କେତେ ପ୍ରକାର ଯିବ ମଣିଷ ଛୁଆଟି ବେଳୁ ସବୁ ଗାଲୁଆ, ଭଗବାନ କୃଷ୍ଣ ପୁରା ଜାଣିଛନ୍ତି, ଆଗତୁରା କାନ୍ଦି ପକଉଛନ୍ତି, କହିଲେ ଆଗତୁରା କାନ୍ଦି ପକେଇଲେ ମାଡ଼ଟା ଯଦି ଯଶୋଦା ପିଟିବେ କମ୍ ପିଟିବେ, ମୁଁ ଆଗତୁରା କାନ୍ଦି ପକାଏ, ମୁଁ ତ ଭୁଲ କରିଛି ଆଉ କରିବି କଣ, ଯଶୋଦା ମାଙ୍କଡ଼ ଖାଇବାକୁ ଦେଇଦେଲି, ହାଣ୍ଡି ଭାଙ୍ଗିଦେଲି, ଯଶୋଦା ପଛରେ ତ ମୁଁ ଦୌଡ଼ାଦୌଡ଼ି କଲି, ଆଗରୁ କାନ୍ଦୁଛନ୍ତି ନିଜେ କାନ୍ଦିକି, ଯଶୋଦା ଆଖିରୁ ଲୁହ ବି ଟିକେ ପୋଛୁନାହାନ୍ତି, ଆଉ ବାଡ଼ି ତ ଗୋଟେ ହାତରେ ଧରିଛନ୍ତି, ଲୁହ ପୋଛିବାକୁ ଯିବେ, ହଁ ବାଡ଼ି ଛାଡ଼ିକି ପୋଛିଥାନ୍ତି, ପୋଛୁନାହାନ୍ତି ତାଙ୍କର ଆଉ, ତେଣୁ କୃଷ୍ଣ ନିଜ ହାତରେ ବାମ ହାତରେ ଏଇଟା ଦିଆ ଦିଆ ଆଙ୍ଗୁଳିକି ପୋଛୁଛନ୍ତି, ଆଉ କଣ ତାଙ୍କୁ ଗାଳି ଦଉଛନ୍ତି କହୁଛନ୍ତି, ପର ଶ୍ଳୋକରେ ଆସିବ ବୋଧେ, ଯଦବା କିମ୍ବା ବିଷୟମାନ ସ୍ୱର ପର ଅସ୍ମତ ବୋଧେ ଆଶ ଲାଗିଛି, ଅବା ଗୁରତ ତାଙ୍କୁ କଣ କହୁଛନ୍ତି, ତାଙ୍କୁ ଭର୍ସନା କରୁଛନ୍ତି, ବାଡ଼ିଟା ଦେଖିକି କଣ ଭର୍ସନା କରୁଛନ୍ତି, ହେ ଅଶାନ୍ତ ପ୍ରକୃତେ କୃଷ୍ଣ କହୁଛନ୍ତି, ଶାନ୍ତାକାର ଭୁଜଙ୍ଗ ଶୟନ, ତାଙ୍କୁ ଯଶୋଦା କଣ କହୁଛନ୍ତି, ଅଶାନ୍ତ ପ୍ରକୃତେ ତୁ ଅଶାନ୍ତ ପ୍ରକୃତିର ପିଲା, ବଦମାସ ଆମର ଓଡ଼ିଆରେ କଣ କହୁଛନ୍ତି, ଏଇଟା ବଦମାସ ଦାସ, ହେ ଅଶାନ୍ତ ପ୍ରକୃତେ ହେ ବାନର ବନ୍ଧୁ, ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେଉଥିଲେ ଯଶୋଦା ଭାଇ ବାଧି ଯେତିକି ବାଧିଛି ସେତିକି କଥା କହୁଛନ୍ତି, ତୁ ଗୋଟେ ଅଶାନ୍ତ ପ୍ରକୃତିର ପିଲା ଆଉ ବାନର ବନ୍ଧୁ, ତୋର ସାଙ୍ଗ ସୁଦାମା ସୁବଳ ଥାଉ, ତୁ ମାଙ୍କଡ଼କୁ କାହିଁକି ବାନର ବନ୍ଧୁ କାହିଁ କହିଲେ, କଷ୍ଟ ହଉଛି ନା, ଏତେ ସୁନ୍ଦର ମାଖନ ରଖିଥିଲେ ସେଇଟାକୁ ସେ ବାନର ମାନଙ୍କୁ ଦେଇଦେଲେ, ମନ୍ଥନ ସ୍ଫୋଟକ ମନ୍ଥନୀ ସ୍ଫୋଟକ, ମନ୍ଥନୀ ମାନେ କଣ, ଯୋଉ ଦଧିଭାଣ୍ଡ ଫୁଟେଇଛୁ, ଯଶୋଦାଙ୍କୁ ଯାହା ଯାହା କଷ୍ଟ ହେଇଛି ସେ କଥାରେ କହୁଛନ୍ତି, ଅଦ୍ୟ ନବନୀତାଦିଗମ କୃତମ ପ୍ରାପ୍ସ୍ୟସି ତଥା ବଦନାମୀ ଯଥା ସହଚର ବାଲକ ସହ ଖେଲିତ୍ୱମ ନବନୀତ ଅପହକର ତୁମ ନ ପ୍ରଭାବିଷ୍ୟନ୍ତି, ଠିକ ଅଛି ଏବେ ଆଉ କିଛି ମୋର କରିବା ଦରକାର ନାହିଁ, ତୁ ଅଶାନ୍ତ ପ୍ରକୃତି ବାନର ବନ୍ଧୁ ମନ୍ଥନ ସ୍ଫୋଟକ, ଆଜି କଣ କରିବି ତତେ, ଅଦ୍ୟ ନବନୀତାଦିଗମ କୃତମ ପ୍ରାପ୍ସ୍ୟସି, ଆଜି କେମିତି ତୁ ନବନୀତ ଆଉ ଖାଇବୁ ମୁଁ ଦେଖିବି, ଆଉ କେମିତି ସଗା ସଖା ସାଙ୍ଗରେ ତୁ ଖେଳିବୁ ମୁଁ ଦେଖିବି, ଆଉ ତତେ ବାନ୍ଧିବି, କୃଷ୍ଣ ଯେତେବେଳେ ଦିଟା କଥା ଶୁଣିଦେଲେ, ନବନୀତ ନ ଖାଇଲେ କିଛି ଅସୁବିଧା ନାହିଁ, କିନ୍ତୁ ସଖାମାନଙ୍କ ସାଙ୍ଗରେ ଖେଳିବିନି, ତାଙ୍କର ଭାବ ବଦଳିଗଲା, କାହିଁକି ମୋତେ ଯଶୋଦା ବାନ୍ଧିଦେଲେ ଦୁଃଖ କିଏ ପାଇବେ, ସଖାମାନେ, ଏଠି ରହିଛି ଏଇ ରହସ୍ୟଟା, କୃଷ୍ଣ କାହିଁକି ବନ୍ଧନରେ ପଡ଼ିବା ପାଇଁ ଚାହୁଁନଥିଲେ, ତାର କାରଣ ବହୁତ ରହିଛି, ତା ଭିତରେ ଏଇଟା ଗୋଟେ କାରଣ ରହିଛି, ସଖାମାନେ କେହି ଚାହୁଁନଥିଲେ ଯଶୋଦାଙ୍କୁ କାହ୍ନା ହେ ସରି ଯଶୋଦା କାହ୍ନାକୁ ବାନ୍ଧୁ ବୋଲି, ସେ ଯଶୋଦା ଯେତେବେଳେ ଯଶୋଦା ବାନ୍ଧୁଥିବେ ଦୂରରୁ, ଗୁରୁଦେବ କୁହନ୍ତୁ ସେ ଦୂରରୁ ଡାକୁଥିବେ, ସୁବଳ ଦେ ଶୁନେ ସୁବଳ ଡାକୁଥିବୁ, ସୁବଳ ଏ କାହ୍ନା ଖସିଆ ରେ ଖସିଆ ଖସିଆ, ଯଶୋଦା ସେଠି ବାଡ଼ି ଦେଖୁଥିବେ, ଏ ତମକୁ ଦୀପାର ଦେବି ତମକୁ ବାନ୍ଧିବି ଗୋଟେ ଗୋଟେ କରି, କୃଷ୍ଣ କଣ କରୁଥିବେ, ତାଙ୍କାଡି ଆଡ଼ୁ ଅନଉଥିବେ, ମାନେ ତୁମେମାନେ ଆସିକି ସବୁ ମୋତେ ସାହାଯ୍ୟ କରେ, କିନ୍ତୁ ଯଶୋଦା ପାଖକୁ କିଏ ଆସିବେ, ତାଙ୍କ ପାଖକୁ କିଏ ଆସୁନାହାନ୍ତି, ଆସି ତାଙ୍କର ସଖାମାନେ ଡାକୁଛନ୍ତି, କାହ୍ନା ତୁ ଖସିକି ପଳିଆରେ କେଉଁ ବାଟେ ପଳିଆ ତୁ ଯେଉଁ ବାଟେ ହେଲେ, ଆଉ ଇଏ ତାଙ୍କ ହାଉଲୁ ବାହୁଲୁ ଖାଉଛନ୍ତି ବାଡ଼ି, ଏ ଯେଉଁ କ'ଣ ବାଡ଼ିକି ଦେଖିକି ଆଣେ ଦୌଡ଼ିକି ଦେଖିକି, ତେଣୁ ଯଶୋଦା ମାତା କହିଲେ କେମିତି ତୁ କ'ଣ ଖାଇବୁ ମାଖନ ଖାଇବୁ ଆଉ କେମିତି ସଖାମାନଙ୍କ ସାଙ୍ଗରେ ଖେଳିବୁ ମୁଁ ଦେଖିବି, କୃଷ୍ଣ ଯେତେବେଳେ ଏଇଟା ଶୁଣିଲେ ତାଙ୍କର ଆଉ ପୁରା ଧକେଇଲେ, ଆଉ ଛୁଆ ଧକାନ୍ତି ଦେଖିଛ ନା, ଧକେଇ 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 ତାକୁ ପାଣି ଆଣିକି ଦବ, ବେଳେ ବେଳେ ମା ତାକୁ ପାଣି ଆଣିକି ଦବ, ଗୋଟେ ଗାଲୁଆ ଥାନ୍ତି ସେମିତିଆ, ତାକୁ ମାର ନ ମାର ସେ ଧକେଇ ହେବେ ତ ଏମିତିଆ, ମାନେ କୃଷ୍ଣ ପୁରା ଆରମ୍ଭ କରିଦେଲେ, ଆଉ କହିଲେ ଆରେ ଆ ପ୍ରକୃତରେ କୃଷ୍ଣଙ୍କୁ ବହୁତ କଷ୍ଟ ଲାଗୁଥିଲା, କାହିଁକି ସଖାମାନେ ଆଜି ଗୋଟେ ଦିନ ମୋ ସାଙ୍ଗରେ, ଆଉ ସବୁ ସଖାଙ୍କ ମୁହଁ ଶୁଖିଗଲାଣି, କାହ୍ନା ଆଜି ଆସିପାରିବନି, ଆଉ ପ୍ଲାନ୍ ପ୍ରୋଜେକ୍ଟ ଥିଲା, ଆଜି କାହା ଘରେ ବସିଥାନ୍ତେ, ଚୋରି କରିଥାନ୍ତେ, ତାଙ୍କର ସବୁ ଯୋଜନା ପୂର୍ବ ଦିନ ହେଇଥିବ ନା କ'ଣ, କାହା ଘରେ ଯିବା, ଆଜି କ'ଣ କରିବା, ସିଏ ବୁଢ଼ୀ ମୋତେ ଛକିଥିଲା, କୃଷ୍ଣ ଏମିତି କହିକି ଆସନ୍ତି ନା, ସେ ବୁଢ଼ୀ କହିବ ତୁ ଏମିତି କରୁଛୁ ସେମିତି କରୁଛୁ, ସେ ବୁଢ଼ୀ କହିକି ଆସିବି, ଦେଖ ମୁଁ କାଲି ଆସିବି ତୋ ଘରେ ନିଆଁ ଲଗେଇ, ତୁ ମୋର କ'ଣ କରିବୁ ଦେଖିବା, କିଏ ତୋ ମୋତେ ବ୍ରଜରେ ଦେଖି, ମୋ ବାପା ହେଉଛି ରାଜା, ଯାଇ ଯାଇ ନନ୍ଦ କତିକି ତ ଯିବ, ନନ୍ଦ କ'ଣ କରିବ ମୁଁ ଦେଖିବି, ତୋ ଘରେ ମୁଁ କାଲି ନିଆଁ ଲଗେଇ, ତା ଧମକେଇକି ଆସିଥିବେ, ଆଉ ସିଏ ଡରିକି ରହିଥିବ, କାଲି କାନା ଆସିବ ତେଣୁ ଦହି ଦୁଧ ତାର ଲୁଚା ଲୁଚି କରିକି ପୁରା ସାବଧାନ ହେଇକି ରହିଥିବ, ଇଏ ପୁରା ଟିମ୍ ନେଇକି ଯିବେ, କୃଷ୍ଣ ପୁରା ଟିମ୍ ନେଇକି ଯାଇ ଦେଖିବେ କେଉଁ ବାଟେ ତାକୁ ପଶି ହବ, କେଉଁ ବାଟେ ତାକୁ କ'ଣ କଲେ ତା ଘରେ ସିଏ ସାତ ସତର୍କି ରହିଥିବ, ସିଏ ସତର୍କି ହେଇକି ରହିଥିବ, କ'ଣ କଲେ କେଉଁ କେଉଁ ବାଟରେ ତା ଘରେ ପଶି ମାଖଣ୍ଡା ହାଣ୍ଡି ଫାଣ୍ଡି ଭାଙ୍ଗିକି ତା ଘରକୁ ସବୁ ସାରଖାର କରିବା ଆଜି, ଏଇଟା ଥିଲା ଡେଲି ତାଙ୍କର ଖେଳ, ଗାଈ ଚରିଆ ଯିବା ପୂର୍ବରୁ କେବଳ ଏଇଟା ଥିଲା ବ୍ରଜରେ, ହଁ ହାଲା ବ୍ରଜରେ ତ କାଲି ଗୋଟେ ହାଲା ଚାଲିଥିବ, ଆଉ ବ୍ରଜକୁ ଚୋର ଆସିଛି, ଆଉ ସେ ଜଣେ ଲେଖିଛନ୍ତି ଆଉ ଆମର ବ୍ରଜକୁ ଚୋର ଲେଖିନାହାନ୍ତି ଆମ ବୈଷ୍ଣବ କବି ଜଣେ, ବ୍ରଜକୁ ଚୋର ଆସିଛି, କିଏ ଚୋର, ହେରି ଚୋର ଗଲା ରେ, ଚୋର ଗଲା ରେ, ଚୋର ଗଲା ରେ, କୃଷ୍ଣ କୃଷ୍ଣ ଆଉ ଘେଟି କେହି କହନ୍ତିନି, ଇଏ ଥିଲା ଏଇଥିପାଇଁ ଭଗବାନ ଆସିଥିଲେ ବ୍ରଜପୁରରେ ଖେଳୁଥିଲେ ଏମାନଙ୍କ ପାଖରେ, ଆମେ ମାଳା ଜପ କରୁଛେ ହରେ କୃଷ୍ଣ 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 ମୁଣ୍ଡ ପିଟିକି ମରୁଛେ, ପ୍ରଭୁ ଟିକେ ଭଗବାନ କୃପା କର, ବ୍ରଜରେ କ'ଣ ହେଇ ଚୋର ଗଲା, ଚୋର ଗଲା, ଇଏ ହେଲା ତାଙ୍କ ମାଳା, ଗୋପୀମାନଙ୍କ ହେଇ ଲମ୍ପଟା ଆସିଲା, ଯଶୋଦାଙ୍କ ଭାଇ ଚଗଲା ଆସିଲା, ଇଏ ଥିଲା କୃଷ୍ଣଙ୍କର ଭଜନ, ଇଏ ହେଲା ପ୍ରେମର ଭଜନ, ଏହା ବୁଲିଲେ କିଏ ବୁଝିବ, ବ୍ରଜକୁ ଚୋର ଆସିଛି, ସେଗୁଡ଼ାକ ହେଇ ଚୋର ଆସିଛି, ଚୋର ଆସିଛି, କାନା କାନା କିଏ ଗଲା ଗଲା, ହେ ନନ୍ଦ ପୁଅ ଚୋର ଗଲା, ହେ ଚୋର ଗଲା, ଚୋର ଗଲା, କେଉଁ ବାଟେ କେଉଁ କୌଶଳରେ ସେ କେମିତି ଚୋରି କରିବେ, ସେ ପୁରା ପୂର୍ବ ଦିନର ପ୍ଲାନ୍ କରି ରଖନ୍ତି, ଆଜି ସେ ବୁଢ଼ୀ ଘରକୁ ଯିବା, ସେ ବୁଢ଼ୀ ଆଜି ଏହା କରୁଛି, ତେଣୁ ସେ କ'ଣ କରିବେ, ବୁଢ଼ୀ ବୁଢ଼ୀ ଯଦି ଲଗେଇଥିବ, ବୁଢ଼ା ବୁଢ଼ୀ ଆନ କିଣି କାଲି ଖାଇବୁ ଦେଖିବା, ଇଏ କହିବ ହଉ ଆସି ତ ଘରେ ନିଆ ଲଗେଇ ମୋତେ ଦେଖିବୁ, ଇଏ ବୁଢ଼ା ବୁଢ଼ୀ ଜଗିଛନ୍ତି, କୃଷ୍ଣ ପ୍ଲାନ୍ କରି ଦେଖିବେ ଆଜି ଆଜି କୁଆଡ଼େ ପଶି ହେବନି, ପଛ ଘର କୁଆଡ଼େ ମାରିଛି, ଆଗପଟରେ ଜଗିଛି, ସବୁ କାମ କରିଛି, ସୁଦାମ ସବୁ ବେଳକୁ ପଠେ, ତୁ ଯା ଘରୁ ଟିକେ ମାଖନ ମାଗିକି ଆଣିବୁ, ଛୁଆମାନେ ସାର ଖେଳୁଥିବେ ଗୋଟେ ସଖାକୁ ପଠାଇ ଦେବେ, ମାଖନ ବୁଢ଼ୀ ବସିଥିବ ସେଇଠି ବସିଥିବ, ଜଗିକି ବସିଥିବ ଦ୍ୱାର, ମୁଁ ଜଗିକି ବସିଛି ନା, ଏଣେ ତେଣେ ଅନଲା ମାନେ ପଶିବ ସାଙ୍ଗେ ସାଙ୍ଗେ ଦ୍ୱାର, ମୁଁ ବସି ଜଗି ବୁଢ଼ୀ ବୁଢ଼ା ବୁଢ଼ୀ ବୃଦ୍ଧମା ସବୁ ବସିଥିବେ, କାନା ଯେମିତି ଭିତରେ ନ ପଶୁ, ସେ ମାଖନକୁ ନେଇ ଆସିବେ କେଉଁଠୁ, ଅଲଗା ଗୋପୀଙ୍କ ଘରୁ, କେତେବେଳେ ଜସ୍ତାଙ୍କ କତିରୁ ମାଗିକି ନେଇ ଆସିବେ, ଆଣିକି ବୁଢ଼ୀ ମୁହଁରେ ଲଗେଇଦେବେ, ପଛାଡ଼ୁ ପଛାଡ଼ୁ ଆସି ମୁହଁ ଲାଗିଗଲା, ଲାଗି ହାଲାଗୁଲା କରିବ, ଆସ ଦେଖ ଆମ ନାଁରେ କେବଳ ଯାଉଛି, କିଏ ଖାଉଛି ନା କାନା ଖାଉଛି, ସୁଦାମ ଦେଖ ଖାଉଛି କିଏ, ସବୁ ଚୋରି କରିକି ବୁଢା ବୁଢ଼ୀ ମାନେ ଖାଉଛନ୍ତି, ମନା ଦଉଛନ୍ତି, ବ୍ରଜରେ ଏମିତି ସମୟ ଆସିଲା କୌଣସି ବୁଢା ବୁଢ଼ୀ ଆଉ ଜଗିଲେନି, କହିଲେ ଆମେ ଜଗିବୁ ନା ପତ୍ରା ମିଶାଇଲୁଣୁ, କୃଷ୍ଣ ଏହା ହିଁ କରୁଥିଲେ, ତେଣୁ ଆଜି କୃଷ୍ଣଙ୍କର ମନ ପଡ଼ିଯାଉଛି, ଯଦି ଯଶୋଦା ମୋତେ ବାନ୍ଧିଦେବେ, ଯଶୋଦା ଯଦି ମୋତେ ବାନ୍ଧିଦେବେ ତାହେଲେ ସଖାମାନେ ଆଉ ଆନନ୍ଦ ପାଇବେ, ଭଗବାନ କେବେ ନିଜ ପାଇଁ କେବେ ବ୍ୟସ୍ତ ନଥିଲେ, ସଖାମାନେ ସବୁ ଦୁଃଖ କରୁଥିଲେ, କାରଣ ଏତେ ଆନନ୍ଦ ଦଉଥିଲେ, ଦୌଡ଼ା ଦୌଡ଼ି ହେଇକି ଆ ଘରେ ପୋଷ ତା ଘରେ ପୋଷ, ସେ କ'ଣ ଶିକାରୁ ମାଖନ ଆଣ ତାଙ୍କୁ, ଆଜି ସୁଦାମ ସୁବଳଙ୍କର ତାଙ୍କର ଚିନ୍ତା କରିଦେଉଛନ୍ତି, ଆରେ ଏମାନେ ଏମାନେ ଚାହୁଁନାହାନ୍ତି ମୁଁ, ସଖାମାନେ କେବେ ଚାହୁଁନାହାନ୍ତି ମୁଁ ବନ୍ଧନରେ ପଡ଼େ, ସେଥିପାଇଁ ସେ ସଂକଳ୍ପ କରିଦେଲେ ନା ମୁଁ ବନ୍ଧନରେ ପଡ଼ିବି, ଯଶୋଦା ଚାହାନ୍ତୁ ମୁଁ ବନ୍ଧନରେ ପଡ଼ିବିନି, ମୋ ସଖାମାନେ ଦୁଃଖୀ ହେବେ, ଇଏ ହେଉଛନ୍ତି ଭଗବାନ, ଯଶୋଦା ଧରିସାରିଲେଣି, ନିଜେ କାନ୍ଦୁଛନ୍ତି କିନ୍ତୁ ଚିନ୍ତା କରୁଛନ୍ତି ଅନ୍ୟର ସୁଖର କଥା, ମଣିଷ ଗୋଟେ କାହା କଥା ଚିନ୍ତା କରିପାରୁଛି, ମଣିଷ କାହା ଭଗବାନ କାହା କଥା ଚିନ୍ତା କରୁଛନ୍ତି, ମଣିଷ କାହା କଥା ଚିନ୍ତା କରୁଛି, ମୁଁ କେମିତି ସୁଖରେ, ଗୋଟିଏ ଘର ଭିତରେ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଥିଲେ ବି ସମସ୍ତେ ସମସ୍ତେ ସୁଖ ନେଇକି ବ୍ୟସ୍ତ, ପୁଅ ତାର ତା ସୁଖ ନେଇକି ବ୍ୟସ୍ତ, ସ୍ତ୍ରୀ ତା ସୁଖ ନେଇକି ବ୍ୟସ୍ତ, ସ୍ୱାମୀ ତା ସୁଖ, କି କାହା କଥା ବୁଝିବା ପାଇଁ ସମୟ ଅଛି କାହାର, କିନ୍ତୁ ଯଶୋଦା ବାନ୍ଧିସାରି ବାନ୍ଧିବା ପାଇଁ ଯାଉଛନ୍ତି, କିନ୍ତୁ କୃଷ୍ଣ ଚିନ୍ତା କରୁଛନ୍ତି କାହା କଥା, ସେ କାନ୍ଦିବାର ତାଙ୍କର କାନ୍ଦିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନ ପଡ଼ିଯାଉଛି କେଉଁ କଥା, ଯଶୋଦାଙ୍କୁ ଦେଖିବା ପାଇଁ ଯେ ମୁଁ ଗୋଟେ ଅପରାଧୀ, ମାଖନ ନଷ୍ଟ କରିଛି, ବାନର ମାନଙ୍କୁ ଖାଇବାକୁ ଦେଇଦେଇଛି, ତୁମ ଘରର ହାଣ୍ଡିଟା ଭାଙ୍ଗି ଦେଇଛି, କିନ୍ତୁ ସଖାମାନଙ୍କୁ ଦେଖିବା ପାଇଁ, ସଖା ମୁଁ ତୁମକୁ ଆଜି ସୁଖ ଦେଇପାରିବିନି, ତୁମ ସାଙ୍ଗରେ ଆଉ ଖେଳିପାରିବିନି, ଏଣେ ଏଣେ କ୍ରନ୍ଦନ କରୁଛନ୍ତି, ଏଣେ ଯଶୋଦା ଏମିତି ଗାଳି ଦେଉଛନ୍ତି, ଆଜି କେଉଁଠି ନବଦିତ ଖାଇବୁ ମୁଁ ଦେଖିବି, ଇଦାନି ଜଷ୍ଟି ତାଡ଼ନମ କିଂ ବିଭେଷି ତର୍ଜୟନ୍ତି ଜଷ୍ଟି ଉତ୍ଥାନେନ ତାଡ଼ନ ଉଦ୍ୟମ ଚକାର ନ ତ ତାଡ଼, କେବେ ଲଗେଇ ନାହାନ୍ତି, ଜଷ୍ଟି ଯଦି ଲଗେଇଦେବେ କୃଷ୍ଣ ପାଖରେ ସବୁ ବିପରୀତ ହେଇଯିବ, କେବେ ବି ସେ ଲଗେଇ ନା, ଜଷ୍ଟି ତାଡ଼ନା କିଂ ବେଶୀ କୃଷ୍ଣପୁର ଛାନି ବାଡ଼ିଟା ପାଖକୁ ନେଲା ବେଳକୁ ସେ ଡେଇଁ ପଡ଼ୁଛନ୍ତି ଛୁଆମାନେ ଯେମିତି ନାହିଁ ସେ ଡେଇଁ ପଡ଼ ସେ ଡେଇଁ ପଡ଼ୁଛନ୍ତି ମା ମତେ ବହୁତ ଡର ଲାଗୁଛି ଯଶୋଦା କହୁଛନ୍ତି ଏ ବାଡ଼ିଟା ଦେଖି ଡରୁଛୁ କାହିଁ ଦୁଷ୍ଟାମି ଯୋଗ କରୁଛୁ କହୁଛନ୍ତି ଜଷ୍ଟି ଚକ୍ରବାଦ ଲେଖିଲେ କିଂ ବିଭେତି ତି ତର୍ଜୟନ୍ତି ଖାଲି ଜୋର ପାଟି କରୁଛନ୍ତି ଜଷ୍ଟି ଉତ୍ଥାନ ଏନ ଜଷ୍ଟିଟା ଖାଲି ଉଠଉଛନ୍ତି ତାଡ଼ନ ଉଦ୍ୟମ ପିଟିବା ପାଇଁ ଉଦ୍ୟମ କରୁଛନ୍ତି ନ ତୁ ତ ତାଡ଼ କିନ୍ତୁ କେବେ ତାଙ୍କୁ ତାଡ଼ନା ଦେଇନାହାନ୍ତି ଯଦି କରିଥାନ୍ତେ ସୁସାର ଯିବ ଭକ୍ତିର ମହିମା କେମିତି ରହିବ ଏଇଭଳି ଭାବରେ ଯେତେବେଳେ ଯଶୋଦା ଗୋଟେ ନିରୁପାୟ ହେଇଗଲେ କୃଷ୍ଣଙ୍କୁ ଧରିଦେଲେ କୃଷ୍ଣଙ୍କୁ ଗାଳି ଦେଇଦେଲେ ଆଉ କୃଷ୍ଣ ସେଠି କହିବେ ଆଉ ଠିକ ଅଛି ମୁଁ ଆଉ ଘରେ କାହିଁ ରହିବି ଯଶୋଦା ମଧ୍ୟ ମା ଯଦି ଗୋଟେ ଏମିତି କହିଲାଣି ଆଉ ଏ ଘରେ ରହିବା ମୋର କିଛି ଆବଶ୍ୟକ ନାହିଁ ମୁଁ ଏ ଘରେ ରହିବିନି ମୁଁ ମାଙ୍କଡ ମାନଙ୍କ ସାଙ୍ଗରେ ରହିବି କୃଷ୍ଣଙ୍କୁ ସବୁଠୁ ବଡ କଷ୍ଟ ଲାଗିଲା ତାଙ୍କୁ ଯେତେବେଳେ ବାନର ବନ୍ଧୁ କହିଦେଲେ ଆମ ମାଷ୍ଟର ମାନେ କୁହନ୍ତିନି କି ଏଟା ମାଙ୍କଡ଼ଟା କିରି ସାର ମାନେ ଆମକୁ ସବୁ କୁହନ୍ତି ଆଉ ଯଦି ଲେଖା ଟିକେ ଏପଟ ସେପଟ ହେଲା ଏଟା ମାଙ୍କଡ଼ ଭଳିଆ କଣଟା ଲେଖୁଛୁ କିରି ତୁମ ମର୍କଟ ଭଳିଆ କାହିଁକି କହୁଛୁ କୃଷ୍ଣଙ୍କୁ ସେଇଟା ଭାରି କଷ୍ଟ ଲାଗିଲା ସୁଦାମା ସୁବଳ ସଖା ଏମାନେ ସବୁ ଥାଉ ଥାଉ ମୋତେ ଯଶୋଦା କ'ଣ କହିଲା ମର୍କଟ ବନ୍ଧୁ ତେଣୁ ଯଶୋଦା କୃଷ୍ଣ ଖାଲି ବାରବାର କହିଲା ଆଉ ଠିକ ଅଛି ମୁଁ ଯଦି ମର୍କଟ ବନ୍ଧୁ ମାଙ୍କଡ଼ ମାନେ ମୋର ବନ୍ଧୁ ମା ମୁଁ ଆଉ ଘରେ ରହିବା ଦରକାର ନନ୍ଦ ଭବନରେ ମୁଁ ବଣଙ୍କୁ ପଳେଇବି ମୋର ମାଙ୍କଡ଼ ମାନଙ୍କ ସାଙ୍ଗରେ ରହିବି ମୁଁ ଛାଡ଼ିଦେବି ମୁଁ ଛାଡ଼ିଦେବି ମୁଁ ଆଉ ମୋ ନାଁରେ ଆଉ କମ୍ପ୍ଲେନ୍ କେବେ ଶୁଣିବୁନି ଛାଡ଼ିଦେବି ଯଶୋଦାଙ୍କର ମୁଣ୍ଡରେ ଢୁକିଲା ଆରେ ସତରେ ଏତେ ଜିଦି ଧରିଲାଣି ତ ଭାରି ଜିଦିଆ ଯଦି ପଳେଇଲା ବର୍ତ୍ତମାନ କରିବି କ'ଣ ଆଉ ବାନ୍ଧିଲେ କ'ଣ ଖାଲି ମନକୁ ମନ ବାନ୍ଧିଲେ ଆଉ ଆଉ କ'ଣ ଦିନମାନ ଧରି ଠିଆ ହେବି ନନ୍ଦ ଆସିଲା ପର୍ଯ୍ୟନ୍ତ ନନ୍ଦ ଆଜି ଫେରିବେ କିନ୍ତୁ କ'ଣ ଦିନମାନ ଧରି ଠିଆ ହେବି ନା ମୋତେ ବାନ୍ଧିବାକୁ ପଡ଼ିବ ଆଉ ନହେଲେ କୃଷ୍ଣ ତ ଖାଲି କହୁଛନ୍ତି ହଁ ମୋତେ ବାନର ବନ୍ଧୁ କାହିଁ କହିଲୁ ମୁଁ କାହିଁ ଏ ଘରେ ତମର ଆଦର ନାହିଁ କିଛି ନାହିଁ ମୋତେ ବାନର ବନ୍ଧୁ କହିଲୁଣୁ ମୋର ପଳେଇ ମୋର ବାନର ବାନର ମାନଙ୍କ ସାଙ୍ଗରେ ବୃନ୍ଦାବନରେ ଏତେ ବାନର ରହୁଛି ମୁଁ ତାଙ୍କ ସାଙ୍ଗରେ ରହିବି ମୁଁ ଛାଡ଼ିଦେବି ଆଉ କୃଷ୍ଣ ଜାଣିଛନ୍ତି କେଉଁ ମରମ କଥାଟା କହିଲେ ଯଶୋଦା ବାନ୍ଧିବେ ମୋତେ ସେ ଜାଣିଛନ୍ତି ନା ଚାଲାକ କାମ ସେ ଯଦି ଏତିକି ନ କହିଥାନ୍ତେ ମୁଁ ପଳେଇମି ପଳେଇମି ଯଦି ଧମକେଇ ନଥାନ୍ତି ଯଶୋଦା କମାନିଥାନ୍ତେ କାହିଁ ଟାଣି ଘୋଷାଇକି ସେ ବାଡ଼ି ଦେଖିକି ତ ଘରକୁ ନେଇ ଆସିଥାନ୍ତି କୃଷ୍ଣ ଏମିତି ଲୀଳା କରିବେ ଯଶୋଦା ବାନ୍ଧିବା ଦରକାର ଭକ୍ତର ବନ୍ଧନରେ ପଡ଼ିବେ ନା ଆସିବ ସେ ପ୍ରସଙ୍ଗଟା ଯଶୋଦା କିଭଳି ବିବଶ ହେଇକି ବାନ୍ଧିବେ ଇଚ୍ଛା ନଥିଲେ ବି କୃଷ୍ଣ ପଳେଇଯିବେ କୁଆଡେ କାଲି ଶୁଣ ହରେ କୃଷ୍ଣ ଜୟ ଗରନ୍ତରା ଶ୍ରୀମଦ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଗୌର ପ୍ରମାନନ୍ଦ।